ଶ୍ରବଣ କରୁଥିଲେ କିଭଳି ଗୋପମାନେ ଗୋଟିଏ ଦିନର ବିରହତାପକୁ ସହ୍ୟ କରିବାର ଅସମର୍ଥ ହଉଥିଲେ, ଗୋଟିଏ ମୁହୂର୍ତ୍ତର ବିରହତାପକୁ ସହ୍ୟ କରିବାର ଅସମର୍ଥ ହଉଥିଲେ ଏବଂ କୃଷ୍ଣ ଯେତେବେଳେ ବୃନ୍ଦାବନ ରୂପେ ପ୍ରତ୍ୟାବର୍ତ୍ତନ କରୁଥିଲେ ପରମାନନ୍ଦମ ଗୋବିନ୍ଦଙ୍କୁ ଦର୍ଶନ କରି ପରମାନନ୍ଦରେ ମଗ୍ନ ହେଇଯାଉଥିଲେ ଏବଂ କ୍ଷଣମ ଯୁଗ ସତ ସମ ସତ ଯୁଗ ଭଳି ଗୋଟେ କ୍ଷଣ ତାଙ୍କୁ ଲାଗୁଥିଲେ ପ୍ରେମରେ ଏଭଳି ମଗ୍ନ ହେଇକି ରହିଥିଲେ। କୃଷ୍ଣ ସୁଖ ବାସନା ତାଙ୍କ ଜୀବନର ସର୍ବସ୍ୱ ଥିଲା। କୃଷ୍ଣଙ୍କ ଦର୍ଶନ କୃଷ୍ଣଙ୍କର ସେବା ତାଙ୍କ ଜୀବନର ଚିର ବ୍ରତ ହେଇଯାଇଥିଲା। ୟାର ପରେ ସୁଖଦେବ ଗୋସ୍ୱାମୀ ଗ୍ରୀଷ୍ମ ପରେ ବର୍ଷା ଋତୁର ବର୍ଣ୍ଣନାକୁ ଦେଉଛନ୍ତି। ତତ ପ୍ରାବର୍ତ୍ତତମ ପ୍ରାବୁଟ ସର୍ବସତ୍ତ୍ୱ ସମୁଦ୍ଭବା ବିଦ୍ୟୁତ ମାନ ପରିଧି ବିସ୍ପୃଜିତ ନଭସ୍ତଲା ତତ ଗ୍ରୀଷ୍ମାନ୍ତରମ ସର୍ବେଷାମ ସତ୍ତ୍ୱାନାମ ପ୍ରାଣୀନାମ ଉଦ୍ଭବମ ଉତ୍ପତ୍ତି ଉଜ୍ଜୀବନଶ୍ଚ ଯସ୍ୟାମ ସା ପ୍ରାବୁଟ ବର୍ଷା ପରିଧି ଚନ୍ଦ୍ର ଅର୍କୟୁ ମଣ୍ଡଳମ ବିସ୍ଫୁର୍ଜିତମ ଗର୍ଜିତମ ତଦଯୁକ୍ତମ ନଭମଣ୍ଡଳମ ଆକାଶ ଗର୍ଜନ କରୁଛି। ଆମମାନେ ଦେଖିଛେ ଯେମିତି ବର୍ଷା ଦିନରେ କ'ଣ ହେଉଛି, ବାରମ୍ବାର ବାରମ୍ବାର ବର୍ଷା ହେଇ ଛାଡ଼ିଯିବ, ତାପରେ ସୂର୍ଯ୍ୟକିରଣ ପଡ଼ିବ, ସେଇଟା କ'ଣ ପଡ଼େ, ଇନ୍ଦ୍ରଧନୁ, ଇନ୍ଦ୍ରଧନୁ ସବୁ ପଡ଼ୁଛି, ବାରମ୍ବାର ବାରମ୍ବାର ଇନ୍ଦ୍ରଧନୁ ପଡ଼ୁଛି। ଏଇ ଯେଉଁ ବର୍ଣ୍ଣନା ଦେଇଛନ୍ତି ବୃନ୍ଦାବନର ଶୋଭା, ଯଦିଓ ବୃନ୍ଦାବନ ସର୍ବତ୍ର ସବୁ ସମୟରେ ବସନ୍ତ ଋତୁର ପ୍ରଭାବ ରହିଛି, ସୁଖଦେବ ଗୋସ୍ୱାମୀ ଭାବମଗ୍ନ ଚିତ୍ତରେ ଏ ବୃନ୍ଦାବନ ଶୋଭାକୁ ସେ ବିସ୍ମରଣ ହେଇପାରୁନାହାନ୍ତି ବା ତାକୁ ଏତେ ଆସ୍ୱାଦନ କରୁଛନ୍ତି, ସେ ବର୍ଣ୍ଣନା କରୁଛନ୍ତି। ସର୍ବଜୀବ ଉପଜୀବୀ ନାମ, ଏ ଯେଉଁ ବର୍ଷା ଋତୁ ଆସୁଛି, ଏ ସବୁ ଜୀବକୁ ସୁଖ ଦିଏ। ବୃକ୍ଷ ତରୁ ଲତା ବହୁ ଜୀବମାନେ ଗ୍ରୀଷ୍ମ ଋତୁରେ ତାପିତ ହେଇକି ଥାନ୍ତି, ଦୁଃଖିତ ହେଇକି ଥାନ୍ତି, ବର୍ଷା ପ୍ରାପ୍ତ ହେଲା ମତେ ସବୁ। ସେଟାକୁ ଆମର କୃପା ସହିତ, ବର୍ଷାଟାକୁ କୃପା ସହିତ ତୁଳନା କରାଗଲ ନା, ସଂସାର ଦାବା ନଳ ନିଡ ଲୋକମ ତ୍ରାଣାୟ କାରୁଣ୍ୟ ଘନାଘନ ତୁମ ଜଣେ ଆଚାର୍ଯ୍ୟ ଲେଖିଦେଇଯାଇଛନ୍ତି ନା ଚକ୍ରପାଦ, ପୁରା ସିଦ୍ଧାନ୍ତ ଗୌଡ଼ୀୟ ବୈଷ୍ଣବଙ୍କର ସିଦ୍ଧାନ୍ତ ପୁରା ଗୋଟିଏ ତାଙ୍କର ଅଷ୍ଟକରେ ଗୁରୁବାଷ୍ଟକରେ ସେ ରଚନା କରି ଚାଲିଗଲେ। ସଂସାର ଗୋଟେ ତାପକ୍ଲିଷ୍ଟ ଜୀବ, କାମ କ୍ରୋଧର ଦାସ ହି ଇନ୍ଦ୍ର ଲାଳସ ଯାହାର ମନ ଭିତରେ ଅଛି। ଚକ୍ରିରେ ଯେମିତି ଗୋଟେ ପେଶୀ ହୁଅନ୍ତି ଗୋଟେ ଲୋକ, ଚକ୍ରିରେ ତୁମେ ଦେଖିନ ପେଶୀ ହେଉଛି, କ'ଣ ପେଶୀ ହେଲେ କେମିତି ହୁଏ, ଚକ୍ର ଭିତରେ ଯେଉଁ ପେଶା ହେଉଛି, ପେଶା ହେଉଛି କ'ଣ, ତା ଚୋପ ବି ଛାଡ଼ି ଯାଉଛି, ଦେଖୁନ ବେଶୀ ଯେ ପେଶି ଦେବ ସେ ଖଣ୍ଡ 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 ପାଉଡର୍ ହେଇଯାଉଛି। ଗୋଟେ କାଳ ଗୋଟେ ଜୀବକୁ ଏମିତି ପେଶିକି ରଖୁଛି ଉଦ୍ବିଗ୍ନ ଭିତରେ, ଦେଖୁନା ବର୍ତ୍ତମାନ ସମଗ୍ର ବିଶ୍ୱ କେମିତି, ଗୋଟେ ବିଶ୍ୱ ଗୋଟେ ଜୀବାଣୁକୁ ଡରିକି ଭୟ କରିକି ବର୍ତ୍ତମାନ ସମସ୍ତେ ପେଶି ଦେଲେ ମରିବ। ଆରେ ଯେଉଁଟା ସତ୍ୟବସ୍ତୁ ତାକୁ ଦେଖ, ତାକୁ କେମିତି କେହି ଗ୍ରହଣ କରିବା ପାଇଁ ରାଜି ନାହିଁ, କେତେ ଭଗବାନଙ୍କର ଶକ୍ତି ଅଛି, କାଳର ଶକ୍ତି ସମସ୍ତଙ୍କ ଗୋଟେ ତାପିତ କରି ରଖିଛି ନା। ଆଉ ଯିଏ ଭଗବାନଙ୍କର କୃପା କଟାକ୍ଷ ଭିତରେ ନ ରହିପାରିଲା, ଗୁରୁ ବୈଷ୍ଣବଙ୍କର କୃପା କଟାକ୍ଷ ଭିତରେ ନ ରହିପାରିଲା, ଯାହାର ଏଇ ବିଶ୍ୱାସଟା ନାହିଁ, ତା ଜୀବନଟା ସବଳ ତପ୍ତମୟ ଜୀବନ। ଯାହାର ଗୁରୁକୃଷ୍ଣଙ୍କ କୃପା, ତାଙ୍କର କୃପା ଉପରେ ଭରସା ନାହିଁ, ବିଶ୍ୱାସ ନାହିଁ, ତା ଜୀବନ ସେ ମଠରେ ରହୁ, ଘରେ ରହୁ, କ'ଣ ବି କରୁ, ତାର ବଳବୁଦ୍ଧି ଜ୍ଞାନ ଧନ ସଙ୍ଗ, ମୋର ଏତେ ଲୋକ ଚିହ୍ନା ଅଛନ୍ତି, ମୋତେ ଏତେ ଟଙ୍କା ଦେବେ, ମୋତେ ମଠ କରିଦେବେ, ମୋତେ ଘର ତୁମ ଘର କରିଦେବେ, ବା ମୁଁ ଘରେ ରହିଛି, ମୋର ପଇସା ଅଛି, ମୋର ବିଜନେସ୍ ଅଛି, ମୁଁ ଠାକୁର ଡାକି ଚଳିଯିବି, ନାଇଁ 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 କିଛି ହେବନି କିଛି ହେବନି, ଏସବୁ ହେବନି, ଏସବୁ ରାସ୍ତା ନୁହେଁ। ଶରୀର ଅଛି ମାନେ କର୍ମଫଳ ଅଛି, ଶରୀର ଅଛି ମାନେ ତୁମେ ତେରେ ତାପରେ ଦଗ୍ଧୀଭୂତ ହେବ। ସେଥିପାଇଁ ସେ କହିଲେ ସଂସାର ଦାବାଣୀର ଲୋକ, ଏଇଟା କର୍ମୀ ଲୋକ ପାଇଁ କହିଲେ, ଏଇଟା କାହା ପାଇଁ କହିଲେ, ଭକ୍ତ ପାଇଁ କହିଲେ ନା। ଆଉ ବନ୍ଦେ ଗୁରୁ ଶ୍ରୀ ଚରଣ ଅରବିନ୍ଦ, ମୁଁ ଗୁରୁଦେବଙ୍କୁ ପ୍ରଣାମ କରୁଛି, ଯାହାଙ୍କ କୃପାରୁ ଏ ସଂସାର ଦାବାଣଳ କର୍ମୀ ଲୋକ ସେ କଷ୍ଟ ପାଉଛନ୍ତି, କିନ୍ତୁ ସେଇଟା କଷ୍ଟକୁ ଏଗୁଡ଼େ ଓଡ଼ିଆରେ କୁହନ୍ତି ନାହିଁ, ଜୀବର ଅଜ୍ଞତାକୁ ଦେଖ, ଦୁଃଖକୁ ମଣେ ମହାସୁଖ। ସେ ଗୋଟେ ଭଲ ନା, ତାଙ୍କର ଗୋଟେ ଭଲ ଜୀବନ ନା, ତାଙ୍କର କ'ଣ ଅଛି, ସେ କ'ଣ ଦୁଃଖଟା କ'ଣ ଜାଣିଛନ୍ତି, ତାଙ୍କ ଦୁଃଖଟା କ'ଣ ଜାଣନ୍ତି, ସେ ଜାଣନ୍ତି ଏଇଟା ଗୋଟେ ଜୀବନରେ ଆସେ, ବାହା କଷ୍ଟ ହେବ, ସେଇଟା ସବୁ ସେ ଜାଣନ୍ତି, ସେମାନେ ସହିନେବେ। ବାପ କଷ୍ଟ ପାଉଛି, ପୁଅ କ'ଣ ଦେଖୁନି, ପୁଣି ପୁଅ ବାହା ପଡ଼ିନ ତା ଆଗରେ, ଆଉ ନା ପୁଅ କହୁଛି ନା ମୁଁ ବାହା ହେବିନି, ମୋ ବାପା କଷ୍ଟ ପାଇଲେଣି, ମା ପୁଅ ବାପା ମା ବାଟା ପିଟା ପିଟି ଲାଗୁଥିବେ, କେତେ କଷ୍ଟ କରୁଥିବେ, କୁଆଡେ କଣ ହଉଥିବେ ସବୁ ଦେଖୁଛି କିଏ? ପୁଅ ଦେଖୁନି? ପୁଅର କଣ ଜ୍ଞାନ ଆସୁଛି? ସଂସାରଟାକୁ ଦୁଃଖାଳ ଭଳି ଆସିବନି ଯେ ଚେତନଶୀଳ ନୁହେଁ। ପୂର୍ବ ଯେଉଁ ଶବ୍ଦଟା ଲେଖିଲେ କୃଷ୍ଣ ଚେତନା, ଏଇଟା ଭଗବାନଙ୍କ ଦ୍ୱାରା ଶବ୍ଦଟା ଆସିଛି। କୃଷ୍ଣ ଚେତନା ସଙ୍ଗ ଏତେ ସୁନ୍ଦର, ଚେତନାରେ କୃଷ୍ଣ ରହିବେ। ଯାହା ଚେତନାରେ କୃଷ୍ଣ ନାହାନ୍ତି ସେ କ'ଣ ଜାଣିଛି? ଭୌତିକ ଜିନିଷ ସ୍ୱରୂପ ଜାଣିଛି ନା ଆଧ୍ୟାତ୍ମିକ ସ୍ୱରୂପ ଜାଣିଛି ନା ନିଜ ସ୍ୱରୂପ ଜାଣିଛି? କୃଷ୍ଣ ଚେତନା, ଚେତନଶୀଳ ଜୀବମାନେ କେବଳ ଜାଣିପାରିବେ ସଂସାର ହେଉଛି ଦୁଃଖାଳୟ। ଭଗବାନ କହିଥିଲେ, ଗୋଟେ ସର୍ଟ ୱାର୍ଡ ଦେଇଥିଲେ, କେହି ଗୀତା ପଢ଼ି 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 ଭାରତବର୍ଷରେ ଗୀତା କେତେ ଛିଡ଼ିଗଲାଣି, କେତେ ଉଝା ହେଲାଣି, କ'ଣ କୁହାଯାଏ? ବୁଝେଇ ଦିଅନ୍ତିନି କେଉଁଠି ଗଙ୍ଗା ଜଳ ବାପ ପଡ଼ି ପଡ଼ି ଗଲା, କେତେ ଗୀତା ଯଜ୍ଞ ହେଇ ସରିଗଲାଣି, ଘିଅ ସରିଗଲାଣି ଭାରତବର୍ଷରେ। ଶହଶହ ବର୍ଷ ଆଗରୁ ଚାଲିଛି ଗୀତା ଯଜ୍ଞ, କିନ୍ତୁ ଗୋଟିଏ ଶ୍ଳୋକ କେହି ବୁଝିପାରୁନାହାନ୍ତି। ଦୁଃଖାଳୟ, ସେଠି ଯଜ୍ଞ ଚାଲିଛି ଏଣେ କାହିଁକି ନା ଆମର ମଙ୍ଗଳ ହବ, ଇଏ ଦୁଃଖାଳୟ। ପା ତୁ ଯଜ୍ଞ କ'ଣ କରୁଛୁ ମଙ୍ଗଳ ପାଇଁ? କୃଷ୍ଣଙ୍କୁ ମଙ୍ଗଳ ପାଇଁ ଡାକୁଛୁ? ପୁରା ଦୁଃଖାଳୟ ସେ ତିଆରି କରିଛନ୍ତି। ଚେତନଶୀଳ ଜୀବ ସେ ଜାଣିପାରିବ। ଆଉ ଦୁଃଖାଳୟଟା ପୁଣି ହବ କେବେ ସୁଖାଳୟ? ତାର କି ସମାଧାନ ଦେଲେଣି? ସମାଧାନ ଏଇଟା ଗୋଟେ ଦେଲେ, ଯେମିତି ବର୍ଷା କରୁଣା କରିକି ସେ ତଳକୁ ଓହ୍ଲେଇ ଆସୁଛନ୍ତି ନା, ଆଉ ଜଳ ସଂଗ୍ରହ କରିକି ସୂର୍ଯ୍ୟ ରଖିଲେ କେଉଁଠି ବାୟୁମଣ୍ଡଳରେ? ସେ ଘନୀଭୂତ ହେଲା ମାନେ ସେ ତଳକୁ। ଅମ୍ବୁ ଦେଖ କ'ଣ ହଉଛି, ଜଳବିନ୍ଦୁ କ'ଣ ହଉଛି, ଉପରେ ରହିଛନ୍ତି ବାସ। ଜୀବର ଆବଶ୍ୟକତା ହିସାବରେ ଇନ୍ଦ୍ରଦେବ ତାକୁ ବର୍ଷା କରୁଛନ୍ତି। ସେ କୃପା, କୃପାର ବଳ, କୃପା ଦେଲେ ଜାତ ଗୁଡ ଜୀବ ଉପରେ ସିଞ୍ଚନ ହବ, ତାର ଜୀବନ ସେଇ ସଂସାର ତାପ ରକ୍ଷା ପାଇଛ। ନହେଲେ ତୁମେ ଯୁଆଡ଼େ ଯାଅ, ଯେତେ ଚତୁର ହୁଅ, ଯେତେ ସଙ୍ଗ ଥାଉ, ଯେତେ କିଛି ବୁଦ୍ଧି ଥାଉ, ତୁମକୁ କେବେ ହିଁ ବଣ ଭିତରେ ତୁମେ କ'ଣ କଣ୍ଟା ସଫା କରିବ ନା ରାସ୍ତା ସଫା କରିବ ନା ସୁରକ୍ଷିତ ରହିବ? ସଂସାର ଗୋଟେ ଅରଣ୍ୟ, ସଂସାର ଅରଣ୍ୟ ବର୍ଣ୍ଣନା କେଉଁଠି ରହିଲା? ପଞ୍ଚମ ସ୍କନ୍ଧରେ ପଡ଼ିବ, କେତେବେଳେ ଦେଖିବ କେତେ ସୁନ୍ଦର ବର୍ଣ୍ଣନା ରଖାଏ ସଂସାର। ସଂସାରଟା ଗୋଟେ ଅରଣ୍ୟ, କିଏ କହୁଛନ୍ତି? ଜଡ଼ଭାରତ କହୁଛନ୍ତି କା ରାଜା ରୋହୁ କ'ଣ କେତେ ବିପଦ, କେତେ କ'ଣ, କେତେ ସୁନ୍ଦର ବର୍ଣ୍ଣନା ଦେଇଛନ୍ତି ସବୁ। ଯେ ଭାଗବତ ପଢ଼ିକି ଯାହାର ନିଜର ଜୀବନରେ ଅନୁଭବ ନ ଆସିଲା, ତାଙ୍କୁ ଆଉ କ'ଣ କି ଆଖି ଦେଇକି ଆଉ ଚକ୍ଷୁ ଦେଇପାରିବେ? ପାଇବେନି ଗୁରୁ, ସେଥିପାଇଁ ଚକ୍ଷୁଟା ଦିଅନ୍ତି କୋଉଥିରେ? ଏଇ ଭାଗବତ ଦ୍ୱାରା ନା? ଆଉ ଆମେ କହୁଛେ ଚକ୍ଷୁ ଦାନ ଦିଲ ଯାଇ ଜନ୍ମେ ଜନ୍ମେ, ଚକ୍ଷୁ ତୁମକୁ କେମିତି ଦେଲେ? ପଢ଼ୁଛେ କ'ଣ, ଓଙ୍ଗ ଜ୍ଞାନ ତିମିରାନ୍ଦସ୍ୟ ଜ୍ଞାନଞ୍ଜନ ଶଳା, କୋଉ ଜ୍ଞାନ ଦେଲେ, କେଉଁଠି ଜ୍ଞାନ ଆଣିକି ଦେଲେ? ସେ ଯାହା ପଢ଼ିଥିଲେ କଲେଜରେ, PhD ଡକ୍ଟର ପ୍ରଫେସର ହେଇଥିଲେ, ସେଇଟା ସେ ଜ୍ଞାନ ଆଣିକି ଦେଲେ ନା କ'ଣ? ନା ସେଇ ଜ୍ଞାନ ତୁମେ ଆଜି ଚକ୍ଷୁ ଖୋଲିପାରିବ ନା? ଏଇ ଜ୍ଞାନ, ଏଇ ଭାଗବତର ଜ୍ଞାନ, ପରମ୍ପରାର ଯେଉଁ ଅଦିତୀୟ ଅବଦାନ, ଯେଉଁ ଭଗବାନଙ୍କର ଜୀବର, ଭଗବାନଙ୍କର ଯେଉଁ ଅତ୍ୟନ୍ତ କରୁଣା ଜୀବ ପ୍ରତି ଯେଉଁ ଶାସ୍ତ୍ର ପ୍ରକଟନ କରିଥିଲେ ବ୍ୟାସ ରୂପରେ, ସେଇ ଜ୍ଞାନ ସେଇଟା ପଢ଼ିବ, ଦେଖିବ କେମିତି ବିବାହରୁ କେମିତି କୁହାଯାଇଛି ସବୁ ଜିନିଷ, ପୁରା ଜୀବନରେ ସବୁ ଟିକେ ନେଇକି ସବୁ ବର୍ଣ୍ଣନା କରେ, ଝିଅ ବାହାର କେମିତିକା ସବୁ ଜିନିଷ ବିବାହ, ସେ ଫରେଷ୍ଟ ଯେଉଁ କ'ଣ ପଞ୍ଚମ ସ୍କନ୍ଧ ଭାଗବତରେ ଗୋଟେ ଅରଣ୍ୟ ଭଳି, ଆଉ ସେଠି କେଉଁଠି ଜଳ ମିଳିବ ନା କ'ଣ ମିଳିବ, ଗୋଟେ କେତେ ସୁନ୍ଦର ଗୋଟେ ମୁଣ୍ଡ ମନ ପଡ଼ୁଛି। ଜଙ୍ଗଲ ଭିତରେ ଗଲେ ତୁମେ ଦେଖ ଚି 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 ଚି, ସେଟା କ'ଣ କୁହନ୍ତୁ ଗୋଟେ ଝିଣ୍ଟିକା ନୁହେଁ, ସେଟା ଗୋଟେ ଝିଣ୍ଟିକା, ସେଟା ଗୋଟେ ଅଲଗା ଟାଇପ୍ର, ଝିଣ୍ଟିକା ନୁହେଁ, ଝିଣ୍ଟିକାରେ ତ ଅଲଗା ଚି ଚି କରିବେ, ସେଗୁଡ଼ା ସବୁ ଗଛ ଲାଗିକି ଚି 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 ତମ କାନକୁ ପୁରା ବିରକ୍ତି କରିଦେବେ, ପଶିଯିବ ଜଙ୍ଗଲ ଭିତରେ ହଁ ଗଛରେ ସେ ଲାଗିଥିବେ, ତୁମେ ତ କାନ ଫାଟିଯିବ ପୁରା। ଝିଲ୍ଲି ତାକୁ କହିଛନ୍ତି, ଝିଲ୍ଲିର ସ୍ୱର ସବୁ ସଂସ୍କୃତରେ ଲେଖା ହେଇଛି, ଏଭଳିଆ କର୍କଶ ସ୍ୱର ସବୁ ପୁରା କାନକୁ ପୁରା ତୁମର ଚି 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 ଲାଗୁଥିବ, ତୁମ ମୁଣ୍ଡ ପୁରା ଖରାପ ହେଇଯିବ ଖରାଦିନେ, ତୁମେ ଯିବ ଦେଖିବ ସବୁ କେମିତି ସେଭଳିଆ ଏ ସଂସାର ସେଭଳିଆ। ଦୁନିଆ ଲୋକ ଦୁନିଆ କଥା ତ ମୁଁ କହିବି ଯେ ସେଗୁଡ଼ା ଶୁଣିଲାବେଳକୁ କାନରେ ମରିବା ପାଇଁ ମୋର ଇଚ୍ଛା ସେ ବର୍ଣ୍ଣନା କରିଛନ୍ତି। ଯେମିତି ଅରଣ୍ୟ ଭିତରେ ସେଟା ରହି ଚିଁ 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 କରୁ ତୁମ କାନକୁ ଫଟେଇ ଦେଉଛି, ତୁମେ ସେଭଳିଆ ସଂସାର ବଞ୍ଚିବ, ତୁମ ଦୁନିଆ ଲୋକ ଦୁନିଆ କଥା କହିବେ, ଭଲ କଲେ କହିବେ, ଖରାପ କଲେ କହିବେ, ଭକ୍ତି କଲେ କହିବେ, ଭକ୍ତି ନ କଲେ କହିବେ, ପୁରା ରାଜା ରୋହୁଗଣକୁ ତାଙ୍କର କରୁଣା ଜ୍ଞାନରେ ପୁରା ସ୍ନାନ କରିଦେଲା ଜଡ଼ଭାର। ଯାହା ସବୁ ସଞ୍ଚିତ ରଖିଥିଲେ ଘର ଛାଡ଼ିଲା ପରେ ତପ କରିକି ଯାହା ରଖିଥିଲେ ସବୁ, ଯାହା ଅନୁଭବ ମୃଗ ଶରୀରରେ ଥିଲା, ଯାହା ଅନୁଭବ ଥିଲା ଭରତ ଶରୀରରେ, ସବୁ ଢାଳିଦେଲେ ତାଙ୍କ ଉପରେ। ଆଜି ରାଜା ରୋହଣ ପୁରା ଏକ ନମ୍ବର ମହାଭାଗବତ ହେଇଗଲେ ତାଙ୍କ ବଣରେ। ସେଇ ବଣରେ ଥିଲେ ବଣରେ ବାସ ବଣରେ ରହିଗଲେ। ଆଗରୁ ରାଜା ବସିକି ପାଲିକିରେ ଯାଉଥିଲେ କହିଲେ ନା ସରିଲା ମୋର ଆଉ ଯିବା ଦରକାର। କେବଳ ଏଇଟା ଶୁଣି ଜୀବନଟା ଗୋଟେ ଯେଉଁମାନେ ଅତ୍ୟନ୍ତ ଅନୁଭବୀ ବ୍ୟକ୍ତି ଅନୁଭବଟା କେମିତି ଯାହାର ଗୁରୁକୃଷ୍ଣ କୃପାଙ୍କ ଯାହା ପରେ ଅଛି ସେମାନଙ୍କର ଅତ୍ୟନ୍ତ ଅନୁଭବ ଆସେ ସେମାନେ ସଂସାର ପ୍ରତି ବୈମୁଖତା ଭାବ ଆସେ ବିମୁଖତା ଭାବ ଆସେ। ଭାଗ୍ୟ ନଥିଲେ ସେ ଲେଖିଲେ ନା କିଏ ନୀତିକାର ଲେଖିଲେ ସନ୍ତୋଷ ପରମମ ଧନମ ବୈରାଗ୍ୟମ ପରମମ ଭାଗ୍ୟମ ସବୁ କ'ଣ ସମସ୍ତେ କ'ଣ ସମସ୍ତଙ୍କ ମନରେ ବୈରାଗ୍ୟ ଆସିବ ନା ସବୁ ବାବାଜୀ ହେଇଯିବେ ହେବେନି ସମ୍ଭବ ନାହିଁ। ଡାଣି ଘୋଷାରିକି ଆଣିକି ତାକୁ କୁଆଡ଼େ ଶିକାଶିକି କରିଦେବେ ଯେତେ ପ୍ରକାର କରୁନା କେବେ ହେବନି। ବୈରାଗ୍ୟଟା ସ୍ୱାଭାବିକ ଜିନିଷଟା ଆଉ ବୈରାଗ୍ୟମ ପରମମ ଭାଗ୍ୟମ ମାଆମାନେ ସବୁ ଗାଁ ଗହଳିରେ କୁହନ୍ତି ନାହିଁ ତା ପୁଅ ବୈରାଗ୍ୟ ହୁଏ। ହଁ ଯାହାର ପୂର୍ବ ଭାଗ୍ୟ ଥାଏ ତା ପୁଅ ବୈରାଗ୍ୟ ହୁଏ। ଏ ମାଆମାନେ ଘର ଛାଡ଼ିକି ପଳାଇଲେ ସେ କାନ୍ଦିବ ତାକୁ ଆଉ ଜଣେ ବୁଢ଼ୀ ବୁଝେଇବ ତୋର କେତେ ଭାଗ୍ୟ ତୋ ପୁଅ ଆବାଜ ହେଇଗଲା ପୂର୍ବ ଭାଗ୍ୟ ତୋର ଅଛି ବୋଲି ତୋ ପୁଅ ଆବାଜ ହେଇଗଲା। ସତ୍ୟ ନା ଆଉ ବୈରାଗ୍ୟ ଗୋଟେ ଜୀବନ ଆସିବ ଏ ସଂସାରରେ ଛୋଟ କଥା ପଡ଼ିଛି ଆସିବନି। ଆଉ ବୈରାଗ୍ୟର ଅର୍ଥ ନୁହେଁ ଯେ ଆମେ ଘର ଛାଡ଼ିଦେଇ ପଳାଇ ଆସିବା ଘର ଛାଡ଼ିଦେଇ ଆସି ଘର ଠୁ ଡବଲ ଏନ୍ଜୟମେଣ୍ଟ କରିବା ଚାକିରି ନାହିଁ ବାକିରି ନାହିଁ ଟକାର ଧରିବା ପଇସା ନାହିଁ କିଛି ନାହିଁ ଗାଡ଼ି ଘୋଡ଼ି ଗୁଡ଼ା ଗାଡ଼ି ଧରିବା ନାଇଁ ଏଇଟା ବୈରାଗ୍ୟ ନୁହେଁ। ବୈରାଗ୍ୟ ମାନେ ହିଁ ବିଷୟ ଭୋଗକୁ ପ୍ରତି ମାନେ ନିଷ୍ପୃହ ହେଇକି ଭଗବାନଙ୍କ ସେବାରେ ଲାଗେ। କାହିଁ ତୁମର ସ୍ୱାଭାବିକ ବୈରାଗ୍ୟ ନ ଆସିଲେ ଅସ୍ଥିର ବୈରାଗ୍ୟ ହବ। ବୈରାଗ୍ୟ ପୁଣି କେତେ ପ୍ରକାର ଲେଖା ହେଲା ନା ଅସ୍ଥିର ବୈରାଗ୍ୟ ସ୍ଥିରତା ଆସିବନି କୌଣସି ଫଲକୁ ବୈରାଗ୍ୟ ଉପରେ ବିଷୟ କାମନା ଭିତରେ ବିଷୟ କାମନା ଥିବ ଉପରେ ସାଧୁ ବେଶୀ ଧରିଥିବ ଫଲକୁ ବୈରାଗ୍ୟ ବିଷୟ ବୈରାଗ୍ୟ ସରି ଅସ୍ଥିର ବୈରାଗ୍ୟ ଯୁକ୍ତ ବୈରାଗ୍ୟ ଯୁକ୍ତ ବୈରାଗ୍ୟ ଆମର ଆମର ମର୍କଟ ବୈରାଗ୍ୟ ମର୍କଟ ମର୍କଟ ଭଳିଆ ଶ୍ମଶାନ ବୈରାଗ୍ୟ ବୈରାଗ୍ୟ ବା ଖାଲି କେତେ ପ୍ରକାର ଲେଖିଲେ ସିଏ ବେଳେବେଳେ ମନରେ ବିରକ୍ତି ଶ୍ମଶାନ ଘରେ କ'ଣ ହେଇଗଲା ଅସୁବିଧା ହେଲା ଶ୍ମଶାନ ବୈରାଗ୍ୟ ଯେମିତି ଛେଳେ ସିଏ ଶ୍ମଶାନ ବେଳା ବୈରାଗ୍ୟ ମର୍କଟ ବୈରାଗ୍ୟ ବୈରାଗ୍ୟର ସବୁ ବିଭାଜନ ସେ ସବୁ ଦେଲେ ବୈରାଗ୍ୟମ ପରମମ ଭାଗ୍ୟମ ଜଣେ ସଂସାର ପ୍ରତି ତାର କିଛି ବି ଆସକ୍ତି ରହିଲେ ସମ୍ମାନ ପ୍ରତି ଆସକ୍ତି ରହିଲେ ତା ସମର୍ପଣଟା ଆସିବନି। ସେ ଭକ୍ତି କରୁଥିବ ତାର ଆସକ୍ତି ରହିଲେ ବା ଏ ଲୋକ ମୋତେ ସମ୍ମାନ ଦେବ ଏ ଲୋକ ଗଲେ ମୋତେ ସାହାଯ୍ୟ କରିବ ସେ ଆଉ ଶରଣ କିଏ ଦେବ ଭଗବାନଙ୍କର ହେଇପାରିବ ତା ନିର୍ମଳ ଶରଣାଗତ ଭାବ ଆସିବନି ତା ବିରକ୍ତି ଭାବଟା ଆସିନି ନା ତାମାନେ ସଂସାରକୁ ସେ ଚିହ୍ନି ନାହିଁ। ତୁମକୁ ସଂସାର ଗୋଟେ ଧକ୍କା ଦେବ ଭଲ ଭାବେ ତା ତୁମେ ଜାଣିବ ସେ ଗୁରୁଦେବ କୁହନ୍ତି ମାୟାର ଲାତ ଖାଇନି ସେଇଟା କିଏ ଭଜନ କରିବ କେମିତି ଭଜନ କରିପାରିବ ମାୟାର ଯିଏ ରାତ ଖାଇନି ସେ କେବେ ଭଜନ କରିପାରିବନି ତାର ସବୁବେଳେ ଲାଳସା ରହିବ ଯେଉଁ ଜଣେ ଆଚାର ଖାଉଛି ଆଉ ଜଣେ କ'ଣ କରିବ ସେ ତାର ଜୀବଟା ଦେଖିଲେ ନାଳ ଗଡ଼ିବ ସେଇଭଳିଆ ତୁମେ ଆବାଜ ହେଇଥାଅ ତୁମେ ବିଷୟ ହେଇଥାଅ ତୁମେ ସାଧୁ ହେଇଥାଅ ଯାହା ହେଇଥାଅ ତୁମର ସଂସାର ପ୍ରତି ଆସକ୍ତିଟା ଗୋଟେ ଯାଇନି ନା ତୁମେ ଖାଲି ଲାଳସା ଗୋଟେ ଭଲ ଗାଡ଼ି କିଏ ଧରିକି ଆସିଲା ତାକୁ ଦେଖିଲେ କ'ଣ କରିବ ମୋର ଏଇଟା କାରଠୁ ହୁଅନ୍ତି ଜଣନ୍ତି ତାକୁ ଦେଖିବା ବୁଲିବା ସବୁବେଳେ ତୁମର ମନ ଏଇଟା ହବ କି ଭଲ ଗୋଟେ ଖାଇଲା ଭଲ ପିନ୍ଧିଲା ଭଲ ଜାଗାରେ ରହିଲା ତୁମର ଲାଳସାଟା ସବୁବେଳେ ରହିବ କାହିଁକି ସ୍ୱାଭାବିକ ବୈରାଗ୍ୟଟା ଆସିନି ନା ମାୟାର ଲାତ ନ ଖାଇଲେ ତୁମେ ଏଇଟା ବୈରାଗ୍ୟଟା ତୁମ ମନର କଥା ମୋର ସଂସାର କିଛି ଆବଶ୍ୟକ ନାହିଁ କାହା ସହିତ ସମ୍ପର୍କ ଆବଶ୍ୟକ ନାହିଁ କେବଳ ଆମେ ସମ୍ପର୍କ ଯେ ଭଗବାନଙ୍କ ସେବାଟା କେମିତି ଚାଲୁ ବା କେହି ତୁମର ରୁହନ୍ତି ଜୀବର କେହି ନାହାନ୍ତି ନିଜର ଗୁରୁକୃଷ୍ଣଙ୍କ ସେଟା କେହି ନାହାନ୍ତି ସମସ୍ତେ ନିଜ ନିଜ ସୁସ୍ୱାର୍ଥର ଅନ୍ତରରେ ତାଙ୍କ ସୁସ୍ୱାର୍ଥ ରଞ୍ଜିତ ହୋଇକି ରହିଛି ବାହ୍ୟରେ ଏକ ଅଭିନୟର ଏକ ସୁନ୍ଦର ଅଭିନୟ କରିକି ମନଟାକୁ ଆମର ମୋହୁଛନ୍ତି ଆମେ ବୋକା ଉଡ଼ାକ ନା ଆଉ ଆମ ସଂସାର ଏତେ ଏଭଳି ଭାବରେ ଠକିକି ପ୍ରତାରଣା କରିକି ଚାଲିଛି ଆମେ ବୁଝିପାରୁନି ଅନ୍ତରେ ସ୍ୱାର୍ଥ ରଞ୍ଜିତ ସମସ୍ତେ ବାହ୍ୟରେ ଗୋଟେ ସୁନ୍ଦର ଅଭିନୟ କରୁଛନ୍ତି ସଂସାର ସେୟା ନା ପିତା ହଉ ମାତା ହଉ ଯିଏ ବି ହଉ କେହି ଆମ ସଂସାର ଏ ବୈରାଗ୍ୟର ପଥ ଆସୁ ବୈରାଗ୍ୟ ପରମମ ଭାଗ୍ୟ ଭଗବାନ ହିଁ କେବଳ ମୋର କୃଷ୍ଣ ହିଁ କେବଳ ମୋର ଆଉ ତାଙ୍କର କୃପା ହିଁ ମୋ ଜୀବନକୁ କେବଳ ଗୁରୁକୃଷ୍ଣଙ୍କର କୃପା ହିଁ କେବଳ ମୋ ଜୀବନକୁ ଜୀବନ ପଥକୁ ସୁଗମ କରିବ ଅଲଗା କୌଣସି ଉପାୟ ନାହିଁ। ଏଇଟା ମାୟା ଲାତ ନ ମାରିଲେ ତୁମେ କେବେ ହେଲେ ଗୋଟେ ଆସକ୍ତି କାଟିପାରିବନି ଇଏ ମୋର ସିଏ ମୋର ସିଏ କେହି ଆମର ନୁହନ୍ତି ତୁମେ ଯେତେ ମାୟା ଭଗବାନ ମାୟା ତୁମକୁ ଦେବ ଲାତ କିମ୍ବା ଭଗବାନ ହିଁ ତୁମକୁ ଅନୁଭବ ଦେବେ ତୁ ଜାଣିପାରିବ ତେଣୁ ଏଇ ବର୍ଷା ଋତୁର ବର୍ଣ୍ଣନା ଦେଉଛନ୍ତି ସର୍ବଜୀବ ଉପଜୀବୀ ନାମ ସବୁ ଜୀବକୁ ଏଇ ବର୍ଷା ଋତୁ ବହୁତ ଆନନ୍ଦ ଦିଏ ସବୁ ଜୀବ ପାଇଁ ସେମିତି ବର୍ଷା ମାନେ ଏଇ କୃପା ସନ୍ତପ୍ତ ଜୀବନକୁ କେବଳ ଶିଥିଳ କରିବ। ଏ ଭଗବାନଙ୍କର କୃପା, ଗୁରୁଙ୍କର କୃପା। କୃପାରେ ଜଣେ ପ୍ରାର୍ଥୀ ନହେଲେ ମୋତେ କୃପାଟା କେଉଁ ବାଟେ ମିଳିବ, ମୁଁ କ'ଣ କଲେ ମୋତେ କୃପା ମିଳିବ? ଯେ ଜଣେ ଚେଷ୍ଟା କରିବନି ତା କ'ଣ କୃପାଟା ଆପା ଆପ ହେଇଯିବ ନା କ'ଣ? କୃପା ଟଙ୍କା ପାଇଁ ତୁମେ ଚେଷ୍ଟା କରୁଛ, ତୁମେ ସବୁ ପାଇଁ ଚେଷ୍ଟା କରିବାକୁ ପଡ଼ୁଛି। କୃପା ମୁଁ କେମିତି ପାଇବି ଜୀବନରେ, ମୁଁ କ'ଣ କଲେ କୃପା ପାଇବି? କାରଣ କେହି ମୋର ବନ୍ଧୁ ହେଇକି ରହିବେ ନାହିଁ, ସେ କୃପା ସିନ୍ଧୁ ହିଁ ବନ୍ଧୁ ହେବେ। ସେ କୃପା ଯଦି କରିବେ ତାହେଲେ ବନ୍ଧୁ ହେବେ। ତୁମେ କେତେ ଭଲ ଭକ୍ତଟିଏ ହେଇଥାଅ, ଖାଲି ଗୋଟିଏ ଖରାପ ଗୁଣ ବାହାରୁ, ତୁମେ ଯାହା ସବୁ ଜୀବନରେ କରୁଥିବ କିଏ ତୁମ ପାଖରେ ରହିବ କୁହ? କିଏ ତୁମେ ରଖିବେ? କିଏ ରଖିବେ? କିଏ ଭଲ ପାଇବେ? କିଏ ଭଲ ପାଇବେ? କିଏ ଭଲ ପାଇବେ? ଏତେ କଷ୍ଟ କରିଥିବ, ଏତେ ଜିନିଷ କରିଥିବ, ଆଜି ଗୋଟେ କ'ଣ ହେଲା? ତୁମ ସବୁ ଶତ୍ରୁ ଚାରିଦିଗରେ ତୁମେ ଦେଖା ଭଲ ଶତ୍ରୁ, କିଏ ତୁମକୁ ସୁରକ୍ଷା ଦେବ? କିଏ ଆମର ବନ୍ଧୁ ନାହାନ୍ତି? ସବୁ ଅଭିନୟକାରୀ। ଏଇଟା ଯାହାର ଗୁରୁକୃଷ୍ଣଙ୍କର କୃପା ହୁଏ ସେ ଜାଣିପାରେ, ସେ ତ ଘୃଣା କରେନି ତାଙ୍କୁ ଅଭିନୟକାରୀ ବୋଲି, ତାଙ୍କୁ ପ୍ରତାରଣା କରେନି କି ଘୃଣା କରେନି, ଉପେକ୍ଷା କରେନି, ବରଂ ତାର ବାସ୍ତବ ତତ୍ତ୍ୱ ଦର୍ଶନରେ ତାର ଚକ୍ଷୁ ଖୋଲିଯାଏ। ମୋତେ ଜୀବନରେ କିଛି ଭଗବାନଙ୍କ ପାଇଁ କରିବାର ଅଛି, କାରଣ ମୁଁ ତାଙ୍କ କତିରୁ କୃପା ପାଇବାର ଅଛି, ଆଉ ତାଙ୍କ କୃପା ପାଇଲେ ହିଁ ମୋ ଜୀବନରେ ସମସ୍ୟାର ସମାଧାନ ହେବ। ବହୁ ଜଣଙ୍କର ସନ୍ତୋଷ ବିଧାନ, ପ୍ରଭୁ ବି ଅସମର୍ଥ ହେଇଗଲେ, ସବୁ ଲୋକ ମୋର ତୁମେ ଖୁସି କରିଦେବେ? କେବେ ଖୁସି କରିଦେବେ? ଆମର ସବୁବେଳେ ଲକ୍ଷ୍ୟ ରହିବା ଦରକାର କିନ୍ତୁ କୃଷ୍ଣଙ୍କୁ ଖୁସି କରିବୁ, ଗୁରୁକୃଷ୍ଣଙ୍କୁ କେମିତି ଖୁସି କରିବା, ସେ ହିଁ ଆମକୁ କେବଳ ରକ୍ଷା କରିପାରିବେ। ସାନ୍ଦ୍ର ନୀଳାମ୍ବୁ ନୀଳାମ୍ବୁ ଦୈବ୍ୟୋ ମହା ସବିଦ୍ୟୁତ ସ୍ତନୟତ୍ନଭୀ ଅସ୍ପଷ୍ଟ ଜ୍ୟୋତିରାଚ୍ଛନ୍ନମ ବ୍ରହ୍ମେବ ସଗୁଣମ୍ ବଭୁ। ଇ କେବଳ ତୁଳନାତ୍ମକ, ଏଇ ଅଧ୍ୟାୟଟା କେବଳ ତୁଳନା ଦେଇ କହିଛନ୍ତି, ସୁନ୍ଦର। ସେଇ କାଳରେ, ବର୍ଷା କାଳରେ ବିଦ୍ୟୁତ ଓ ଗର୍ଜନର ସହିତ ଗାଢ଼ ନୀଳ ମେଘ ସମାଚ୍ଛନ୍ନ ହୋଇଛି। ଦେଖନ୍ତୁ ଏଇ ଯୋଉ ଛକ୍ 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 ବିଦ୍ୟୁଡ଼ା ମାରେ, ଆଉ ଗର୍ଜନ ଗଡ଼ଗଡ଼ ଗଡ଼ଗଡ଼, କ'ଣ ଆମର ଓଡ଼ିଆରେ କ'ଣ ହୁଏ, ଘଡ଼ଘଡ଼ି ମାରିଲା ଗର୍ଜନ, ଆଉ ଆକାଶ ହେଉଛି ମେଘ ଗୁଡ଼ାକ ସବୁ ନୀଳ ହେଇଥିବ, ନୀଳବର୍ଣ୍ଣ, ମାନେ ଘଡ଼ଘଡ଼ି ମାରୁଛି, ବିଦ୍ୟୁତ ମାରୁଛି। ଅସ୍ପଷ୍ଟ ଜ୍ୟୋତିଯୁକ୍ତ ଆକାଶ, ଅସ୍ପଷ୍ଟ ସୂର୍ଯ୍ୟ କିରଣଟା ଯେତେବେଳେ କ'ଣ ସ୍ପଷ୍ଟ ପଡ଼ୁଥିବ କି? ସ୍ପଷ୍ଟ ପଡ଼ୁନଥିବ ନା, କେବଳ କିରଣଟା, କିରଣଟାର ଆଭା ଆସୁଛି, ଦିନବେଳେ ଜାଣୁଛି କେମିତି କିରଣଟା ଆଭା ଚାଲି ଆସୁଛି, କିନ୍ତୁ ବର୍ଷା ମେଘବାଦଲ ମେଘ ଗୁଡ଼ିକ ସବୁ କଭର କରି ରଖିଛି। ସେଭଳି ସତ୍ତ୍ୱାଦି ଗୁଣ ଦ୍ୱାରା ଆଚ୍ଛନ୍ନ ମଳିନ ସତ୍ତ୍ୱ ଉପହିତ ବା ଅଜ୍ଞାନ ସମସ୍ତି ଆଧାର ସ୍ୱରୂପର ନ୍ୟାୟ ପ୍ରତୀତ ହେଉଛି। ଏଠି ଗୋଟେ ଉଦାହରଣ ସେ ଦେଲେ, ମାନେ ଜୀବ ହେଉଛି ବ୍ରହ୍ମ, ଏ ପ୍ରକୃତି ଦ୍ୱାରା ଆବୃତ ହୋଇକି, ପ୍ରକୃତି ଦ୍ୱାରା ଆବୃତ ଜ୍ଞାନ ହୋଇକି, ଆଚ୍ଛା ସଗୁଣ ବ୍ରହ୍ମ ଜୀବ ଚୈତନ୍ୟ ବା ଜୀବ ପ୍ରକୃତି ଦ୍ୱାରା ଆବୃତ ହୋଇକି ଯେଭଳି ଶୋଭା ପାଏ ସେଇଭଳି ଶୋଭା ପାଇବାକୁ ଲାଗିଲ। ଅର୍ଥାତ୍ ଏଠାରେ ବିଦ୍ୟୁତ ଗର୍ଜନ ଓ ମେଘ ଏ ତିନୋଟି ସତ୍ତ୍ୱ ରଜ ଓ ତମ ଗୁଣ ସହିତ ଉପମା ଦିଆହେଇଛି। ତୁଳନା ଇଏ ବୁଝିବା ଟିକେ କଷ୍ଟ, ଇଏ ସବୁ ପୁରା ଲଜିକାଲ କ'ଣ କୁହାଯିବ, ତୁଳନାତ୍ମକ ସବୁ ଦେଉଛନ୍ତି। ଏଠି ତିନି ଗୁଣ ରହିଲେ, ବିଦ୍ୟୁତ ରହିଲେ ଆଉ କିଏ ରହିଲେ, ଗର୍ଜନ ରହିଲା ଆଉ କିଏ ରହିଲେ, ମେଘ ରହିଲା ଆକାଶ, ତିନିଟା ସହିତ ତୁଳନା କଲେ ବିଦ୍ୟୁତ ଗର୍ଜନ ଓ ମେଘ ତିନୋଟି ସତ୍ୱଗୁଣ, ବିଦ୍ୟୁତ ହେଲା ସତ୍ୱଗୁଣର, ଗର୍ଜନ ହେଲା ରଜଗୁଣର, ଆଉ ମେଘ ହେଲା ତମ ଗୁଣର। ବିଦ୍ୟୁତ ହେଲା ସତ୍ୱଗୁଣର, ସତ୍ୱଗୁଣ ଯେମିତି କ'ଣ, ସତ୍ୱଗୁଣରେ କ'ଣ ଆଲୋକ ପ୍ରକାଶ ପାଉଛି, ବିଦ୍ୟୁତ କ'ଣ କରୁଛି, ଆଲୋକ ଦେଇଦେଉଛି। ଆମେ ଯେତେ ସତ୍ୱଗୁଣ ରହିବା, ଆମର ଆହାର, ଆମର ପରିଚର୍ଯ୍ୟା, ଜୀବନ ପରିଚର୍ଯ୍ୟା, ଆମର ଭଜନ, ନାମ ଭଜନ, କାହିଁକି ଗୁଣ ଗୁଡ଼ା କ'ଣ କରିବ, ଗୁଣ ଗୁଡ଼ା ତୁମ ସବୁବେଳେ ମନକୁ ବିକ୍ଷିପ୍ତ କରିବ। ଗୋଟେ ଭଜନ କରିବ, ଗୋଟେ ଫୋନ ଆସି ପହଞ୍ଚିଗଲା, ଇଏ ହେଲା, ଏଠି ତାହା ହେଲା, ପଟ କୁଆଡ଼େ କେଉଁ ଗୁଣକୁ ପଳେଇଗଲା, ରଜ ଗୁଣ ପଳେଇବ, ତମ ଗୁଣକୁ ପଳେଇବ। ସେଥିପାଇଁ ଆମକୁ ସବୁବେଳେ ଗୁଣ ସଙ୍ଗରୁ ବଞ୍ଚିବାକୁ ପଡ଼ିବ। ଆମକୁ ତ କିଏ ସାହାଯ୍ୟ, ଆମେ ନିଜକୁ ନିଜେ ସାହାଯ୍ୟ କରିବା, ଆମର ଗୁଣ ଯେତେବେଳେ ସତ୍ୱଗୁଣକୁ ଯିବ, ଆମର ସେତେବେଳେ ହୃଦୟଙ୍ଗମ ସବୁ ବସ୍ତୁ ଗୁଡ଼ାକ ହବ। ନହେଲେ ତୁମେ ନିଜକୁ ନିଜେ ସାହାଯ୍ୟ ନ କରେ ତୁମକୁ କିଏ ସାହାଯ୍ୟ କରିବେନି, କାରଣ ଏଠି ଗୁଣର ପ୍ରଭାବଟା ସବୁବେଳେ ସଂସାର ଭିତରେ ଚାଲିଛି। ସବୁବେଳେ ଗୁଣର ପ୍ରଭାବ ଚାଲିଛି। ତ ରଜଗୁଣୀଙ୍କର ସଙ୍ଗ କରିବ ରଜଗୁଣ ଆସିବ, ତମଗୁଣୀଙ୍କର ସଙ୍ଗରେ ତମଗୁଣ ଆସିବ, ସତଗୁଣୀଙ୍କର ସଙ୍ଗରେ ସତଗୁଣ ଆସିବ। ଆଉ ଗୁଣ ହିଁ ତୁମକୁ ସୁଖ ଦେବ, ତୁମର ଗୁଣ ହିଁ ତୁମକୁ ସୁଖ ଦେବ। ଆଉ ସତଗୁଣ ସ୍ତରକୁ ନ ଆଇଲେ ତୁମେ ଆଧ୍ୟାତ୍ମିକ ଜିନିଷଟା ବୁଝିପାରିବନି କିଛି, ଖାଲି ଏମିତି ଖାଇ ପିଇକି ବଞ୍ଚିବା ଭଳିଆ ଜୀବନଟା କଟିଯିବ। ଆଧ୍ୟାତ୍ମିକ ଯେଉଁ ବସ୍ତୁ ଗୁଡ଼ିକ ରହିଲା, ଯେଉଁ ସ୍ପିରିଚୁଆଲିଟି ସେଟା ରିଏଲାଇଜେସନ ଯେଉଁ ଜିନିଷଟା ଆସେ, ସେଟା ସତଗୁଣ ପରେ। ସତଗୁଣ ପୂର୍ବରୁ ରଜଗୁଣ ତମଗୁଣରେ କିଛି ରିଏଲାଇଜେସନ ନାହିଁ, ସେଟା ସବୁ ରଜଗୁଣ ତମଗୁଣ ଭାବନା। ସେଟା ଆଜି ଭାବୁଥିବ ଠିକ୍ ବୋଲି କାଲି ଦେଖିଲାବେଳକୁ ସେ ରିଏଲାଇଜେସନଟା ବେକାର, ତାର କିଛି ଭାଲୁ ନଥିବ। କାହିଁକି ତୁମ ଜ୍ଞାନଟା କ'ଣ ହେଇକି ରହିଛି, ଆକ୍ସନ୍ ନେଇକି ରହିଛି ନା? ସେଥିପାଇଁ ପ୍ରଥମେ କହିଲେ ତୁଳନା କଲେ, ଯେମିତି ବର୍ଷା ଦିନରେ ବିଦ୍ୟୁତ ମେଘ ଆଉ ଗର୍ଜନ, ଯେମିତି ତିନିଟା ଯାଙ୍କ କେଉଁଠି ଦେଖୁଛ ତୁମେ ଆକାଶରେ, ସେଠି ବ୍ରହ୍ମଙ୍କୁ ତୁଳନା କଲେ ତା ସହିତ ଗୋଟେ ଜୀବ, ଜୀବ ବ୍ରହ୍ମ ଯିଏ ସିଏ ଆଚ୍ଛନ୍ନ ନେଇକି ରହିଛି କେଉଁଥିରେ, ମେଘରେ। ତିନୋଟି ସତଗୁଣ ସହିତ ତୁଳନା କଲେ କାହାକୁ, ବିଦ୍ୟୁତକୁ, ଗର୍ଜନକୁ ତୁଳନା କଲେ ରଜଗୁଣ ସହିତ, ଆଉ ମେଘକୁ ତୁଳନା କଲେ ତମଗୁଣ ସହିତ। ନିର୍ଲିପ୍ତ ହେତୁ ଆକାଶର ସାଦୃଶ୍ୟ, ଆକାଶ କ'ଣ ହେଉଛି, ଆକାଶରେ ମେଘ ଆସୁଛି ଆଉ ବିଦ୍ୟୁତ ମାରୁଛି ଆଉ ଗର୍ଜନ ହେଉଛି, କିନ୍ତୁ ଇଏ ହେଉଛି ନିର୍ଲିପ୍ୟ, ବ୍ରହ୍ମ ସେଭଳି ନିର୍ଲିପ୍ୟ। ଆଚ୍ଛା, ବାସ୍ତବିକ ପକ୍ଷରେ ଅନାଚ୍ଛନ୍ନ ବୋଲି ଅମ୍ବୁଦାଦିର ଅଧିଷ୍ଠାନ ମାତ୍ର ହେତୁ ବ୍ରହ୍ମର ସହିତ ଉପମେୟ, ଏହା ଯୋଗୀଗଣ ସିଏ ଉପାସ୍ୟ ଦୃଷ୍ଟିରେ ଉପାଦେୟ। ଏଇଟା ଯୋଗୀମାନଙ୍କ ପାଇଁ ଏ ଉପମାଟା ଦେଲେ, ଯେଭଳି ଆକାଶ ସବୁଗୁଡ଼ାକ ଲାଗୁଛି କାହା ଦେହରେ, ଉପମା ଆକାଶଟା ସୁନ୍ଦର ଦେଖାହଉଛି। ଆକାଶରେ ଆମେ କ'ଣ କହୁଛେ, ଆକାଶରେ ବିଦ୍ୟୁତ ମାରିଲା, ଆକାଶରୁ ଗର୍ଜନ ଶୁଭୁଛି ସବୁ, କିନ୍ତୁ ଆକାଶ ତା ଦେହରେ ଲିପ୍ତ ନୁହନ୍ତି। ସେଭଳି ବ୍ରହ୍ମ ବସ୍ତୁ ଯଦିଓ ଶରୀରରେ ଅଛନ୍ତି, ତିନି ଗୁଣ ଦ୍ୱାରା ସବୁବେଳେ ପରିଚାଳିତ, କିନ୍ତୁ ବ୍ରହ୍ମ ବସ୍ତୁ ଏଥିରେ ଲିପ୍ତ ନୁହନ୍ତି। ଏପଟେ ତୁଳନା ଦେଇ ଖାଲି ଯିବେ, ଅଷ୍ଟୋ ମାସାନ୍ ନିପତମ ଯଦ ଭୂମ୍ୟାଶ୍ଚୋଦମାୟବମ୍ ବସୁ ସୋଗୋଭି ମୁକ୍ତ ମାରେ ଭି ପର୍ଜନ୍ୟ କାଲ ଆଗତ। ଅଷ୍ଟ ମାସନ ନିପିତମ ପର୍ଜନ୍ୟ ସୂର୍ଯ୍ୟ ସ୍ୱଗୋଭି ସ୍ୱରଶ୍ମି କାଲ ସମୟ। ଆଠ ମାସ ବର୍ଷା କେତେ, ଆଠ ଚାରି ମାସ ହେଉଛି ବର୍ଷା, ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ୱିନ କାର୍ତ୍ତିକ ରୁ ପୁଣି ପଳାଇଲା ଅଲଗା, ଚାରି ମାସ ଛାଡ଼ିଦେଲା, ଆଉ କେତେ ମାସରେ ହେଲା, ଆଠ ମାସ। ଆଠ ମାସରେ ସୂର୍ଯ୍ୟଙ୍କର କାମ କ'ଣ ହେଲା, ସୂର୍ଯ୍ୟଙ୍କର କାର୍ଯ୍ୟ ହେଲା କେବଳ ଏ ଭୂମିରୁ ରସକୁ ଟାଣିକି ଜଳକୁ ଟାଣିବେ, ଜଳକୁ ସବୁ ଟାଣୁଛନ୍ତି ନା, ଆଉ କେଉଁ କେଉଁ ଟାଣିବେ, ଭୂମିରୁ ଟାଣିବେ ଆଉ ସବୁଆଡୁ ବୃକ୍ଷର ଯେଉଁ ପତ୍ରକୁ, ବୃକ୍ଷ ପତ୍ରଟା ଯଦି କ'ଣ ଶୁଖିଯାଉଛି, ତାପରେ କ'ଣ କରୁଛନ୍ତି, ଜଳ ଟାଣି ନେଉଛନ୍ତି। ଯେଉଁ ବଡ଼ ବଡ଼ ଗଛ ସେ କାଇଁ ଶୁଖୁନାହାନ୍ତି, ତାଙ୍କର ଚେର ଗୁଡ଼ା କ'ଣ କେଉଁଥିରେ ରହିଛି, ଜଳ ରହିଯାଇଛି। ସିଏ ସୂର୍ଯ୍ୟ ଯେତେ ଟାଣୁଛନ୍ତି, ସିଏ ସେତେ ଜଳ ଉପରକୁ ଖିଚନ୍ତି। ସୂର୍ଯ୍ୟଙ୍କର କାର୍ଯ୍ୟ ହେଲା ସିଏ ସବୁଆଡୁ କଲେକ୍ସନ୍ କରିବେ ଜଳ, ଆଠ ମାସ ତାର କାମ। ଏଠି ସେ ଲେଖିଲେ ଅଷ୍ଟ ମାସାନ୍ ନିପିତମ ଯଦ ଭୂମାସ ଚୋଦୟତ ବପୁ, ଏଠି ଭୂମି କଥା କହୁଛନ୍ତି ପୃଥିବୀରୁ। ଅତ୍ର ପର୍ଜନସ୍ୟ ରାଜତ୍ୱମ ଉଦକସ୍ୟ କରତ୍ୱମ ନିପାନସ୍ୟ ଗ୍ରହଣତ୍ୱମ ମୋଚନସ୍ୟ ଦାନତ୍ୱମ ସୂଚିତମ ଇତି ବସ୍ତୁ ନଃ। ଚକ୍ରପତିଙ୍କର ଟୀକା, ପର୍ଜନକୁ ରାଜା ସହିତ, ସୂର୍ଯ୍ୟଙ୍କୁ ରାଜା ସହିତ ତୁଳନା କଲେ, ରାଜା କ'ଣ କରିବି, ଯେ ରାଜା ହବ ତାର କାର୍ଯ୍ୟ ଏଇଟା ହବା ଦରକାର। ଯେମିତି ସୂର୍ଯ୍ୟ ଆଠ ମାସ କ'ଣ କରୁଛନ୍ତି, ଭୂମିରୁ ଜଳକୁ ସଂଗ୍ରହ କରୁଛନ୍ତି, ଚାରି ମାସ ବର୍ଷଣ କରୁଛନ୍ତି, ସେଭଳି ଯେ ରାଜା ହବ ଅତ୍ର ପର୍ଜନସ୍ୟ ରାଜତ୍ୱମ। ଆଚ୍ଛା କ'ଣ ଲେଖିଲେ ରାଜତ୍ୱ, ଆଚ୍ଛା ପର୍ଜନତ୍ୱ, ପର୍ଜନ ବର୍ଷା ଶୁକ୍ରଣ ସୂର୍ଯ୍ୟର ରାଜତ୍ୱ ପର୍ଜନତ୍ୱ, ସୂର୍ଯ୍ୟ ଏଟା ହବ। ସୂର୍ଯ୍ୟଙ୍କୁ ରାଜା ସହିତ ତୁଳନା କଲେ ଉଦକସ୍ୟ କରତ୍ୱମ, ଉଦକ ମାନେ କ'ଣ, ଜଳ, ଜଳକୁ କର ସହିତ ତୁଳନା କଲେ। ଆଠ ମାସରେ ରାଜା କ'ଣ କରିବେ, ଯେମିତି ସୂର୍ଯ୍ୟ କ'ଣ କଲେ, ଆଠ ମାସ ଜଳକୁ ନେଲେ, ଚାରି ମାସ ବର୍ଷଣ କଲେ, ଏଇଟା ଉପମା ଦେଉଛନ୍ତି, ଏଇଟା ସବୁ ଉପମା ଜିନିଷ ବୁଝିବା, ଧ୍ୟାନ ଦେଲେ ବୁଝିପାରିବ। ରାଜା କ'ଣ କରୁଛନ୍ତି ନା, ସବୁବେଳେ କର ସମସ୍ତଙ୍କ ପାଖରୁ କର ଆଣୁଛନ୍ତି, ତେଣୁ ସୂର୍ଯ୍ୟ କ'ଣ ହେଲେ, ରାଜା। ସୂର୍ଯ୍ୟ ଯେଭଳି ଜଳ ନେଉଛନ୍ତି, ସେଭଳି ରାଜା କ'ଣ କରୁଛନ୍ତି ନା କର ନେଉଛନ୍ତି ସମସ୍ତଙ୍କ ପାଖରୁ। ଆଚ୍ଛା ନିପାନସ୍ୟ କରତ୍ତ୍ୱମ୍, ଆଚ୍ଛା ନିପାନସ୍ୟ ଗ୍ରହଣତ୍ୱମ୍ ମୋଚନସ୍ୟ ଦାନତ୍ୱମ୍ ସୂଚିତମ୍ ଇତି ଭାବ। ଯେମିତି ରାଜା କର ନେଇଯାଉଛନ୍ତି, ଯେତେବେଳେ ଏଇ ଯେମିତି ବର୍ତ୍ତମାନ ରାଜା କ'ଣ ଦେବେ, ବର୍ତ୍ତମାନ ଏଇ ଯେଉଁ ବର୍ତ୍ତମାନ ହେଇଛି କ'ଣ ଦେଉଛି, ରିଲିଫ୍ ଦେଉଛି, ଖାଇବାକୁ ଖାଇବାକୁ ରିଲିଫ୍ ଦେବ, ତୁମ ଆକାଉଣ୍ଟକୁ ପଇସା ପଠେଇବ, ତା ଘରୁ ଆଣିକି ଦେଉଛି, ତା ଘରୁ ଆଣିକି ଦେଉଛି, ସେ ମୋଦି ହଉ ଯିଏ ହଉ ତା ଘରୁ ଆଣିକି ଦେଉଛି, ନା ତା ପିତୃପୁରୁଷ କିଏ ସମ୍ପତ୍ତି ରଖିଥିଲା ସେ ଆଣିକି ସେଇଟା ଦେଉଛି, ଏ ମୋକା ଲୋକ କିଛି ବୁଝନ୍ତିନି। ଆଜ୍ଞା ସରକାର ଦେଲା, ଆରେ ସରକାର କ'ଣ ଦେବ, ସରକାର ହେଲା ସୂର୍ଯ୍ୟ ବେଳେ, ସୂର୍ଯ୍ୟ କ'ଣ ଦେବେ, ସୂର୍ଯ୍ୟଙ୍କ କାମ ହେଲା ସେ ଜଳ ସଂଗ୍ରହ କରିବେ ଆଠ ମାସ ଚାରି ମାସ ପର୍ଜନ ଦ୍ୱାରା ବର୍ଷା କରିବେ, ଏ ପର୍ଜନ ଦ୍ୱାରା ଇନ୍ଦ୍ରଙ୍କ ଦ୍ୱାରା ମେଘ ରୂପରେ ସିଏ ଇନ୍ଦ୍ର ରହିବେ ପ୍ରେଜାଇଡିଂ ଡେଟି ବା ଅଧିଷ୍ଠିତ ଦେବତା, ତାଙ୍କ ଅଧୀନରେ ବର୍ଷାଟା ହବ, ସୂର୍ଯ୍ୟ ସବୁ କାମ କଲେ ସେ ରାଜା ଭଳିଆ। ଏଇଟା କର ଗୁଡ଼ାକ ନା ଆଉ କର ପଇସା ଗୁଡ଼ାକ ଆଉ କୋଉଡ଼ାକ, ଏ ଯେଉଁ ରିଲିଫ୍ ଯେଉଁ ଭତ୍ତା ଭତ୍ତା ଗୁଡ଼ା ମିଳେନି କି, ହଜାର ଟଙ୍କା ପାଞ୍ଚଶହ ଟଙ୍କା ଯେଉଁ ଭତ୍ତା ମିଳୁଛି, ଆଉ କୌଣସି ଘର ଭଙ୍ଗା ଘର ବନ୍ୟା ବାତ୍ୟା ଏ ଯେଉଁ ହେଇଗଲା, ଆଉ ଲୋକ ଭାରି ଖୁସି ନା, ଆଜ୍ଞା ଧାନକୁ ଧାନ କାଟି ନେବେ, କାଟି ନେଇକି ପୁଣି ସରକାରଙ୍କୁ ପଟା ଦେଇକି ହଜାର ଦୁଇ ହଜାର ନିଆସି, ଏଗୁଡ଼ା କି ପଇସା, ଏଗୁଡ଼ା ଏଇଟା ପଇସା କେଉଁ ପଇସା, କର ପଇସା, ଗୁଡ଼ା ମଦ ପଇସା, ଏଇଟା ମଦ ପଇସା, ଏଇ ଯେଉଁ ଲୋକଗୁଡ଼ା କଳା କଳାବଜାରୀ କରୁଛନ୍ତି ଟ୍ୟାକ୍ସ ପଇସା, ଏଇ ଯେଉଁ କ'ଣ ଏଇଟା ଜି ଏସ୍ ଟି ଇନକମ୍ ଟ୍ୟାକ୍ସ ପଇସା, ଗୁଡ଼ା ଏଇଟା କଳା ପଇସା ନା, ହୋଟେଲର ସବୁ ଏଇ ଯେଉଁ ଚାରିଟା ପାପ କରୁଛନ୍ତି ସେଇ ପଇସା, ହୋଟେଲ ଗୁଡ଼ା କମ୍ ଟ୍ୟାକ୍ସ ଦେଉଛନ୍ତି, ଗେଷ୍ଟ ହାଉସ୍ ଗୁଡ଼ା ଟ୍ୟାକ୍ସ ଦେଉଛନ୍ତି ନା ନାହିଁ, ଟ୍ୟାକ୍ସ ଦେଉଛନ୍ତି, ସେମାନେ କେଉଁ କାମ କରୁଛନ୍ତି, ପାପ କାମ କରୁଛନ୍ତି ସେ ଟ୍ୟାକ୍ସ ଦେଉଛନ୍ତି, ସେଗୁଡ଼ା ମଣିଷ କ'ଣ କରୁଛି, ନାଇଁ ସେ ଖାଉଛି, ମୋତେ ସରକାର ଦେଉଛି ଆଉ ନାଇଁ, କିନ୍ତୁ ରାଜାର ଏଇଟା ଦରକାର, କାରଣ ରାଜା ଯଦି ଟ୍ୟାକ୍ସ ନ ରଖିବ ତାହେଲେ ଫେରିବ କେତେବେଳେ, ଏପଟେ ତା ଏ ରୋଡ଼ ରିପେୟାର ହେଉଛି ତ ଆମେ ରୋଡ଼ରେ ଗାଡ଼ି ନେଇକି ପଳାଉଛି, ରୋଡ଼ ଟ୍ୟାକ୍ସ ଦେଉଛ ନା ନାଇଁ ଗାଡ଼ି କିଣିଲା ବେଳେ, ହଁ ଆଉ ମୋଟରସାଇକେଲ, ମୋଟରସାଇକେଲ କିଣିଲା ବେଳେ ଏକବାର ଟ୍ୟାକ୍ସ ନେଇଯାଉଛି, ଲକ୍ଷେ ଟଙ୍କା ଗାଡ଼ି ମାନେ ଏତିକି ଟଙ୍କା ସେ ଟ୍ୟାକ୍ସ ନେଇ ପଳାଇଥିବ, ପୁରା ପଚିଶ ବର୍ଷ ତୁମେ ଚଳେ, ପଚିଶ ବର୍ଷ ପାଇଁ ଟ୍ୟାକ୍ସ ନେଇଯାଇଛି, ସେ ଏକାଥର ମୋଟରସାଇକେଲ କମ୍ପାନୀ କତୁରୁ ନେଇଯାଉଛି, ନହେଲେ ସେ ରିପେୟାର କରିବେ କେମିତି, ଯେମିତି ଜଣେ ଯେମିତି ସୂର୍ଯ୍ୟଦେବ ଆଠ ମାସ ଜଳ ନେଇଯାଉଛନ୍ତି ଚାରି ମାସ ବର୍ଷଣ କରୁଛନ୍ତି, ରାଜାର ଧର୍ମ ସେମିତି ହେବା ଦରକାର, ସବୁ ନେଇଯିବା ଦରକାର ଆଉ ସବୁ ଦେଇଦେବା ଦରକାର, ଏଇଟାକୁ ସେ ତୁଳନା କରୁଛନ୍ତି। ପ୍ରଧାନତଃ ସ୍ୱପ୍ରଜାଭ୍ୟ ଆଦାନତଃ ସମୟ ପୁନଃ, ହଁ ଦାନତଃ ସୂଚିତମିତି ବସ୍ତୁନ ସ୍ୱପ୍ରଜାନାମ ଅଦାନତଃ ସମୟ ପୁନଃ ପ୍ରଧାନତଃ ରାଜା ଉପମେୟ ନିତ୍ୟ ଦୃଷ୍ଟମ ରାଜା ଭୀର ଉପାଦେୟ। ରାଜାଗଣଙ୍କ ପାଇଁ ଏଟା କହିଲେ, ପୂର୍ବରୁ କାହା ପାଇଁ କହିଲେ, ଯୋଗୀମାନଙ୍କ ପାଇଁ କହିଲେ, ଯୋଗୀମାନେ ତୁ ଶିଖିବେ କାଦିରୁ, ଆକାଶରୁ ଶିଖିବେ, ଆକାଶ ଯେଭଳି ନିର୍ଲିପ୍ତ ରହୁଛି ବ୍ରହ୍ମ ସେଭଳି ନିର୍ଲିପ୍ତ, କିନ୍ତୁ ତାପରେ ଆରୋପିତ ହେଉଛି କାପରେ ଆକାଶ ଉପରେ, କାହିଁକି ଆକାଶରେ ମେଘ ଦେଖିବାକୁ ମିଳୁଛି, ଆକାଶରେ ବିଦ୍ୟୁତ ଦେଖିବାକୁ ମିଳୁଛି, ଆକାଶରେ ଗର୍ଜନ ଶୁଭୁଛି, ଜଣାପଡ଼ୁଛି ଏଗୁଡ଼ାକ ସବୁ ଆକାଶରେ, କିନ୍ତୁ ଆକାଶ ନିର୍ଲିପ୍ତ, ସେଠି କାହା କିଏ ଶୁଣି କିଏ ଶିଖିଲେ, ଯୋଗୀ ଶିଖିଲେ, ଏଠି କିଏ ଶିଖିବେ, ରାଜା ଶିଖିବେ। ସୁଖଦେବ ଗୋସ୍ୱାମୀ କେମିତି ବୃନ୍ଦାବନ ସଭା କ'ଣ କ'ଣ ପୁରା ଶିକ୍ଷା ଦେବାକୁ ଲାଗିଲେଣି, ରାଜାମାନେ ଏଠି କହିଲେ, ସୂର୍ଯ୍ୟ ରାଜାସ୍ଥାନୀୟ, ଜଳ କରସ୍ଥାନୀୟ, ପାନ ଗ୍ରହଣ ସ୍ଥାନୀୟ, ସୂର୍ଯ୍ୟ ପିଉଛନ୍ତି ନା ସେ ଗ୍ରହଣ କଲେ, ମୋଚନ ଦାନ ସ୍ଥାନୀୟ, ବର୍ଷା ହେଲା ସେ ଦାନ କରିଦେଲେ, ଏ ଦୃଷ୍ଟାନ୍ତ ଦ୍ୱାରା ରାଜାମାନେ ସବୁ ଶିଖିବେ, କର ନବା ତାଙ୍କୁ ରାଜାଙ୍କୁ ଆବଶ୍ୟକ ଅଛି କି ନାହିଁ, ଆବଶ୍ୟକ, କରଟା ଦବା ଯେମିତି ବିଦେଶମାନଙ୍କର ଗୋଟେ ଭଲ ଗୁଣ, ଆମର କ'ଣ ଆମର କାମ ହେଲା କେମିତି ଟ୍ୟାକ୍ସ ଫାଙ୍କିବା, ହେଲେ ଆମ ଦେଶଟା ଆଡ଼ଭାନ୍ସ କରିପାରୁନି, ଭାରତୀୟ ଲୋକଙ୍କର କୌଣସି ଆଡ଼ଭାନ୍ସ ହେଇପାରୁନି, ଯାହା ଖାଲି ଏ ଯେଉଁ ବାଇକ୍ ଫାଇକ୍ ଜିନିଷ ଗୁଡ଼ା କିଣୁଛ ସେଗୁଡ଼ା ଦେବା ପାଇଁ ତୁମେ ବାଧ୍ୟ ହେବ, ସେ ଏକବାର ଟ୍ୟାକ୍ସ ଯେମିତି ଗଡ଼୍ରେଜ କମ୍ପାନୀ, ଏ ଯେଉଁ ଗାଡ଼ି କମ୍ପାନୀ ମାରୁତି କମ୍ପାନୀ, ଗଭର୍ଣ୍ଣମେଣ୍ଟ କ'ଣ କରୁଛି, ଯେତିକି ଗାଡ଼ି ବାହାର କରିବ ତାର ଆର୍ ଟି ଓ ରଖିଦେଇଛି ନା, ସେ ଜାଣିଦେବ କମ୍ପାନୀ ଏତିକି ଗାଡ଼ି ବାହାର କଲା, ସେ ମାର୍କେଟକୁ ଛାଡ଼ିଲା, ତେଣୁ କମ୍ପାନୀ ଯେତେ ଗାଡ଼ି ହାରି କରୁଛି ତା କତିରୁ ପଇସାଟା ସେ ଟ୍ୟାକ୍ସ ନେଇଯାଉଛି, କମ୍ପାନୀ ସେ ହିସାବରେ ଗାଡ଼ି ଭଲ ତିଆରି କରୁଛି, ଆମର ଆମର ବେଶୀ ଟ୍ୟାକ୍ସ କିଏ ଦେଉନାହାନ୍ତି, ସେଠି ତାଙ୍କର ସେମିତି କରିବେନି, ଆମର ଏଠି କ'ଣ ବାପା ପଇସା ତୁମର ଅଧିକା ହେଇଗଲା ତୁମେ ଝିଅ ନାଁ ରଖିଦେଉଛ, ହଁ ପୁଅ ନାଁ ରଖିଦେଉଛ, ସେଠି ତାଙ୍କର କିଏ କାହା ନାଁ ରଖିବେନି, ତାଙ୍କର ସେଇଟା ଭଲ ପାଆନ୍ତିନି, ମନା କରି ନାଇଁ ତୁମେ ନା କର ତୁମକୁ ଟ୍ୟାକ୍ସ ଦିଅ ଟ୍ୟାକ୍ସ ଦିଅ ଟ୍ୟାକ୍ସ ଦିଅ ଆମ ଦେଶ ଆଗେଇବ ସେଠି ତାଙ୍କ ଦେଶ ସବୁ ଦେଖ କେମିତି ତେଣୁ ଭୁବନେଶ୍ୱର ଗୋଟେ କ'ଣ କହୁଛନ୍ତି ସ୍ମାର୍ଟ ସିଟି ତାର ଦୁଇ ଚାରିଟା ଜାଗାରେ କ୍ୟାମେରା କ'ଣ ଥିବ ଚାରିଟା କି ପାଞ୍ଚଟା ଜାଗାରେ କ୍ୟାମେରା ଅଛି ସମଗ୍ର ୟୁରୋପ ଯିବ ପ୍ରତି ରୋଡ଼ରେ ଯେତେ ରୋଡ଼ ସବୁଆଡ଼େ କ୍ୟାମେରା କ୍ୟାମେରା ମାନେ କେତେ ବାଟ ଗୋଟେ କ୍ୟାମେରା କେତେ ବାଟ ଦେଖା ହବ ଗୋଟେ କିଲୋମିଟର ନାଇଁ ଏଇଠୁ ଆମ ଗେଟ୍ ବାନ୍ଧ ସେଠି ପୁଣି ଗୋଟେ କ୍ୟାମେରା ପୁରା ପାୱାରଫୁଲ୍ କ୍ୟାମେରା ସବୁଆଡ଼େ ଲାଗିଛି ଦେଖ ସବୁ ଗାଡ଼ି ଗୋଟେ ଇଞ୍ଚ ଏପଟ ସେପଟ କାର ନାହିଁ ସବୁଆଡ଼େ ତ କ୍ୟାମେରା ଲାଗିଛି ଆଉ ଧଡ଼ କିଣି କିଛି ନାହିଁ ଗୋଟେ ବିଲ୍ ଯାଇ ପହଞ୍ଚିବ ଟ୍ୟାକ୍ସ ଆଦି କରୁଛନ୍ତି ଦେଶ ଆଡ଼ଭାନ୍ସ ଅଛି ତାଙ୍କର ଆମର କାମ ହେଲା କେମିତି ଚୋରି କରି ଖାଇବା ଟ୍ୟାକ୍ସ ସେ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ତାକୁ ଦେଇଦେବ 5,000 ଟଙ୍କା ସେ ତୁମକୁ ଟ୍ୟାକ୍ସ କାଟିଦେବ ଏଇଟା ନାଇଁ ରାଜା ଟ୍ୟାକ୍ସ ଆଦାୟ କରିବା ଦରକାର ମାନେ ସେ ଏଇ ଯେଉଁ ଇମର୍ଜେନ୍ସି ପିରିୟଡ଼ ବେଳେ ସେ ଚଳେଇବ କେମିତି ବର୍ତ୍ତମାନ ଯଦି ଭାରତରେ ଇମର୍ଜେନ୍ସି ପଡ଼ିବ ବର୍ତ୍ତମାନ 2 ମାସ ବନ୍ଦ ହେଇଗଲା ମାନେ 2 ମାସ ବନ୍ଦ ହେଲା ସେ ଟ୍ୟାକ୍ସ କେଇ କୌଣସି କମ୍ପାନୀ ଟ୍ୟାକ୍ସ ଦେବେ କି ତାଙ୍କ ଲେବର ବର୍ତ୍ତମାନ ନାହାନ୍ତି ନା ଆପଣ ଭାରତ ଚାଲିବ କେମିତି ଯେମିତି ଗ୍ୟାସ୍ଟା ତୁମେ ଜାଳୁଛ କେତେ ଟଙ୍କାରେ ଜାଳୁଛ ସବସିଡ଼ି ଯେଉଁ ତୁମେ ପାଉଛ କେତେ ଟଙ୍କା ଆମର ଗ୍ୟାସ୍ ଦାମ ବର୍ତ୍ତମାନ 800-900 ଟଙ୍କା ଗଭର୍ଣ୍ଣମେଣ୍ଟ କିଣୁଛି କେତେ ଟଙ୍କାରେ ତୁମେ ଭାବରେ ସେତିକି ଟଙ୍କା ଗଭର୍ଣ୍ଣମେଣ୍ଟ କିଣୁଛି ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ ଦେଇଛି ଆମେ ଶସ୍ତାରେ ପାଉଛେ ଆମ ପଇସାଟା ଅଧିକା ପଡ଼ୁଛି ପେଟ୍ରୋଲ ଡିଜେଲ ଗଭର୍ଣ୍ଣମେଣ୍ଟ ସବୁ ପଇସା ଦେଉଛି କଲେକ୍ସନ କରି ସେ ପଇସା ଦେଇକି ଆମକୁ କମ୍ ପଇସାରେ ଦେଉଛି ଯେ ଟ୍ୟାକ୍ସ ନ ରହିବ ଚଳିବା କେମିତି ଦେଇଦେବ ଦରକାର ଆମର ତ ପ୍ରଥମରୁ ଶିଖିଲେ ଠକେଇବାଟା ବସ୍ରେ ଯିବୁ ଟିକେଟ୍ କରିବୁନୁ ରେଲୱେରେ ଯିବୁ ଟିକେଟ୍ କରିବୁନୁ ଜିନିଷ କିଣିବୁ ଲୁଚେଇକି ଦେଖୁନା ଛୁଆ ଛୁଆଟି ବେଳେ ସବୁ ଶିଖେ ତା ଜିନିଷ କିଣୁଥିବେ ମେଳନ ଫେଳନ ଜିନିଷ କିଣି ଲୁଚେଇକି ଆଣି ପକେଟ୍ ଉପରେ ଠକ ଠକ ବୁଦ୍ଧି ନେବା ଭାରତ ଲୋକ ଗୁଡ଼ାକ ଏଇଟା ଭଲ ବୁଦ୍ଧି ନୁହେଁ ସେଥିପାଇଁ ଆମ ଦେଶ ବି ଆଗେଇ ପାରୁନି ସ୍ପିରିଚୁଆଲ ଜିନିଷ ଛାଡ଼ ଆମ ଦେଶ ବି ଗୁଡ଼ା ଲୋକମାନେ ଭଲ ଭଲ ବୃତ୍ତିରେ ନାହାନ୍ତି ଠକେଇବା ସମ୍ପତ୍ତିର ଠକେଇବା କାମ ଚାଉଳରେ ଗୋଡ଼ି ମିଶେଇ ଦିଅ 2 କେଜି ପକେଇ ଦିଅ ମୋର ରେଟ୍ ବଢ଼ିଗଲା ତେଲ ରେଟ୍ ମିଶେଇ ଦିଅ ଚୋର କାମ ସବୁ ଠକ ଚୋର ପୁରା ଏଇଟା ଭଲ ଜିନିଷ ନାହିଁ ତାଙ୍କର ନାହିଁ ସେ ଜିନିଷ ତାଙ୍କର କରିବେ ତାଙ୍କର ସାଙ୍ଗେ ସାଙ୍ଗେ ପୁରା ଫାଶି ଲଗେଇଦେବେ ଯଦି ଖାଇବା ଜିନିଷରେ କିଛି ମିଶେଇଲା ଧରା ପଡ଼ିଲା ମାନେ ସାଙ୍ଗେ ସାଙ୍ଗେ ଫାଶି ତାଙ୍କର କୌଣସି ଜିନିଷ ସେ ଗୋଟେ ଜିନିଷ କିଣିଛନ୍ତି ତା ପାଇଁ ଯଦି କିଛି ପ୍ରୋବ୍ଲେମ୍ ସେମାନେ ପଡ଼ିଲେ ସାଙ୍ଗେ ସାଙ୍ଗେ କୋଟି ଟଙ୍କାର କେସ୍ ଢୁକେଇଦେବେ ତାଙ୍କର କୌଣସି ଜିନିଷ ତୁମେ ଠକେଇ ପାରିବନି ଯାହା କିଣିଛନ୍ତି ଲେଖା ହେଇଛି ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ଟ୍ୟାକ୍ସ ଦେଉଛନ୍ତି ନା ସେମାନେ ତାଙ୍କ ଦେଶରେ ସବୁ ପକ୍କା ଜିନିଷ ରହିଛି ସବୁ ଅଛି କିନ୍ତୁ ଗୋଟେ ଜିନିଷ ନାହିଁ ସବୁ ଥିଲେ କ'ଣ ହବ ସବୁ ବାହ୍ୟ ବାହ୍ୟ ଜିନିଷରେ ସବୁ ପକ୍କା ରହିଛି ସବୁ ଦେହ ପାଇଁ ସବୁ ରହିଛି କିନ୍ତୁ ମନ ପାଇଁ କିଛି ନାହିଁ ଆତ୍ମା ପାଇଁ କିଛି ନାହିଁ ସେନେ ସେଭଳିଆ ସବୁ ଥାଇକି ତାଙ୍କ ମୁଣ୍ଡ ବାହ୍ୟ ଭାରତବର୍ଷରେ ଆମର ଗୋଟେ ଜିନିଷ ଥିଲା ଏଇଟା ଆଧ୍ୟାତ୍ମିକ ଜିନିଷଟା ଥିଲା ସେଥିପାଇଁ ଲୋକମାନେ ସ୍ୱାଭାବିକ ସବୁ ମାନେ ଶାନ୍ତ ଥିଲେ ଶିକ୍ଷିତ ଥିଲେ ଆଉ ଆଧ୍ୟାତ୍ମିକ ବିଶ୍ୱାସ ଥିଲେ ନିଷ୍ଠାପର ଥିଲେ ଏଇଟା ସବୁ ବେକାର ହେଇଗଲା କରପ୍ଟ କରପ୍ଟ ଜିନିଷଟା ସବୁ ପଶିଗଲା ରାଜାମାନେ ନନ୍ଦ ମହାରାଜ ଆଣି କର ଦେଇଯାଉଥିଲେ କାହାକୁ କଶୁ ନନ୍ଦ ମହାରାଜ ଆଣି କରଦେଇଯାଉଥିଲେ ଭଗବାନ ଶିଖାଉଛନ୍ତି ଟ୍ୟାକ୍ସ ଦେବା ଦରକାର ଆମେ ପଇସା ରଖିବା ବ୍ୟାଙ୍କ ରେଟ୍ ଯଦି ଟ୍ୟାକ୍ସ ତାର ଗଭର୍ଣ୍ଣମେଣ୍ଟ ନେବା କଥା ନ କ'ଣ ଅସୁବିଧା ହେଇଯାଉଛି ତେଣୁ ଏଇଠୁ ଯେଉଁ ବର୍ଷା ଦିନର ଉପମାରେ ଯେଉଁ ଶିଖେଇଲେ କ'ଣ ନା ସୂର୍ଯ୍ୟ ହେଲେ ରାଜସ୍ଥାନୀୟ ଜଳକୁ ଯେଉଁ ଗ୍ରହଣ କରୁଛନ୍ତି କରସ୍ଥାନୀୟ ଗ୍ରହଣ କଲେ ନା ସିଏ ପୁଣି ପ୍ରଦାନ କରୁଛନ୍ତି ଦାନସ୍ଥାନୀୟ ଏଠି କହିଲେ ତଡ଼ିତ୍ୱନ୍ତ ମହାମେଘା ଚଣ୍ଡ ଶୋଷନ ବେ ପିତା ପ୍ରାଣିନମ୍ ଜୀବନମ୍ ହ୍ୟାସ୍ୟମ୍ ମୁଚୁ କରୁଣା ଇବଃ ପର ଦୁଃଖ କାତର ସାଧୁମାନେ ଯେପରି ଦୁଃଖିତ ଦୁଃଖିତ ବ୍ୟକ୍ତିର ଦୁଃଖ ଦର୍ଶନରେ ସଦୟ ହୋଇ ତାଙ୍କର ଉପକାର ନିମିତ୍ତ ନିଜ ପ୍ରାଣ ପର୍ଯ୍ୟନ୍ତ ବିସର୍ଜନ କରନ୍ତି ସେହିପରି ବିଦ୍ୟୁତ୍ ଯୁକ୍ତ ମେଘରାଶି ବିଦ୍ୟୁତ୍ ସ୍ୱରୂପ ନେତ୍ର ଦ୍ୱାରା ଜଗତର ତାପ ଦର୍ଶନେ ଦୟାବଶତଃ ପ୍ରବଳ ବାୟୁ ଚାଳିତ ହୋଇ ଜଗତର ତୃପ୍ତିକର ଜଳରାଶି ମୋଚନ କରିବାକୁ ଲାଗିଲା ମାନେ ବର୍ଷା ଋତୁ ଆସିଯାଉଛି ସୁଖଦେବ ଗୋସ୍ୱାମୀ ବର୍ଷାକୁ ତାକୁ ଦର୍ଶନ କରିକି କାହା ଗୁଣକୁ ସବୁ କହୁଛନ୍ତି ସାଧୁର ଗୁଣଙ୍କୁ ଜଗତକୁ ଶିକ୍ଷା ଦେଉଛନ୍ତି ସେ କହିଲେ ତଡ଼ି ତ୍ୱନ୍ତୋ ମହାମେଘା ଚଣ୍ଡ ଶୋଷନ ବେପିତ ମେଘଟା କେମିତି ହଉଛି ମେଘକୁ ଚାଳିତ କରୁଛି କି ମେଘ ଖଣ୍ଡକୁ ପବନ ନା ଆଉ ପବନଟା ତ ଠେଲିକି ନେଇଯାଉଛି ନା ଆଉ ଏଠି ସେ କହୁଛନ୍ତି ସେ କଥା ହର ଦୁଃଖ କାତର ସାଧୁମାନେ ଦୁଃଖିତ ଜନର ସାଧୁରା ସାଧୁ ତ ଜଣଙ୍କ ଦୁଃଖଟା ଦେଖିଲେ ସେ କଣ କରିବ କରୁଣା କରିବ ମେଘ କାହା କେଉଁ ଚକ୍ରରେ ଦେଖୁଛନ୍ତି ଜଗତର ଦୁଃଖକୁ ମେଘ କେଉଁ ଚକ୍ରରେ ଦେଖୁଛନ୍ତି ତଡିତ ମାନେ କଣ ବିଦ୍ୟୁତ ଝାଲକୁ ମାଡ଼ି ଦଉନି ମେଘ ଦେଖୁଛନ୍ତି ସେ ଉପମା ଦଉଛନ୍ତି ମେଘ ଦେଖିଲେ ଏଥିରେ ଆରେ ଲୋକ ଗୁଡା କଣ ହଉଛନ୍ତି ଦୁଃଖ ପାଉଛନ୍ତି ଯେଭଳି ସାଧୁ ଦୁଃଖୀ ଲୋକର ଦୁଃଖ ଦର୍ଶନ କରି ତାକୁ ସଦେହ ହେବା ପାଇଁ ଚେଷ୍ଟା କରେ ସେଭଳି ମେଘଖଣ୍ଡ ବିଦ୍ୟୁତ ଚକ୍ଷୁରୁ ବିଦ୍ୟୁତ ରୂପ ଚକ୍ଷୁରୁ ଦର୍ଶନ କରିକି ପ୍ରାଣୀମାନଙ୍କର ଦୁଃଖକୁ ସେ ବାୟୁ ଦ୍ୱାରା ଚାଳିତ ହେଇକି ତାଙ୍କୁ ଜଳ ପ୍ରଦାନ କରୁଛନ୍ତି ଅସ୍ୟ ବିଶ୍ୱସ୍ୟ ସନ୍ତପ୍ତସ୍ୟ ପ୍ରାଣୀ ନାମ ଅପ୍ୟାୟନ କରମ ଅତେବ ଜୀବନ ଜୀବନ ତୁଲ୍ୟ ଜଳ ଏ ଲୋକମାନେ ସବୁ ଲେଖନ୍ତି ଜଳ ହିଁ କେଉଁଠୁ ଜାଣିଲେ ସେ ଜଳ ହିଁ ଜୀବନ କେଉଁଠୁ ଜାଣିଲେ ସେ ଦେଖ ଏଇ ଭାଗବତରେ ଜାଣ ଆଗରୁ ସେ ଯୋଉ ଯେତେ ଓଡ଼ିଆରେ ସବୁ ଲେଖା ହଉଥିଲା ସେଟା ସବୁ ଭାଗବତ ଲୋକମାନଙ୍କ ଭାଗବତ ପଢୁଥିଲେ ନା ଭାଗବତ ପଦରୁଟା ସେ ଲେଖୁଥିଲେ ଏଇ କହିଲେ ପ୍ରାଣୀ ନାମ ଜୀବନମ ହାସ୍ୟମ କିଏ ପ୍ରାଣୀମାନଙ୍କର ଜୀବନ ହେଲା ହେଲେ ସେପଟେ ଲେଖା ହେଇଥିଲା ଜଳ ହିଁ ଜୀବନ ଜଳ ହିଁ ଜୀବନ ଜଳ ହିଁ ଜୀବନ ଏଇଠି ଏଇଠି ଭାଗବତ ପଢୁଥିଲେ ଲୋକ କହୁଥିଲେ ସବୁ ତୁମର ଥିବ ପାଣି ନାହିଁ ଖାଇଦେଲ ପେଟ ତାପରେ ପାଣି ନାହିଁ କ'ଣ ହବ ତଣ୍ଟି ଫଣ୍ଟି ଶୁଖିକି ପାଗଳ ହେଇକି ମରିଯିବ ତା ଭିତରେ ଜଳଟା ଅଛି ନା ଜଳ ଥିଲେ ସବୁ ଚାଲିଲା ଆଉ ଜଳ ନାହିଁ ତୁମେ ଚଳିବ କେମିତି ଆଉ ଜଳ ନହେଲେ ଚଳିବ ଜଳ ଯଦି ନ ହବ ଏ ବର୍ଷା ବର୍ଷା ନ ହବ ତୁମେ ପାଗଳ ହେଇକି ଡିଆଁ ମାରିକି କୁଆଡ଼େ ଯିବ ବାଟ ପାଇବନି ଆଉ ଜଳ ହେଉଛି ଜୀବନ ଆଉ ଏଠି ସେ କଥା କହିଲେ ଆଉ ଅତଏବ ଜୀବନମ ଜୀବନମ ତୁଲ୍ୟମ ଜୀବନମ ଜୀବନମ ତୁଲ୍ୟମ ଜଳମ କରୁଣା କୃପା ଦାତାରମିବ ଜଣେ କୃପା ଜଣ ପ୍ରଦାନ କରୁଛି ଜଣେ କୃପା ଦାନକାରୀ ବ୍ୟକ୍ତି ସାଧୁ ଯେମିତି ଅନ୍ୟକୁ କୃପା ପ୍ରଦାନ କରୁଛି ସେଭଳି ଜଳ କ'ଣ କରୁଛି ସବୁ ଜୀବକୁ ଆଉ ସାଧୁର ବଡ଼ ସବୁଠୁ ବଡ଼ ଗୁଣ ସାଧୁର ହେଲା କୃପାଳୁ ନା କୃପାଳୁ ଗୁଣଟା ନା କ୍ଷମା କରିବ କୃପା କରିବ ଯେମିତି ପାଲା ଦୁଇଟା ନଥାଏ କ'ଣ କୁହନ୍ତି ଦଣ୍ଡି ପାଲା ଦେଖ ଗୋଟେ ଦଣ୍ଡି ପାଲା ଗୋଟେ ଥାଏ ଦଣ୍ଡି ପାଲାଟା କ'ଣ ଏଇଟା କହୁଛ ତୁମେ ମାପନ୍ତି ଯେଉଁଥିରେ ମ ତରାଜୁ ଯେଉଁଟା ତରାଜୁରେ ଏପଟେ ଜିନିଷ ପକଉଛ ସେପଟରେ କହୁଛ ମାପ ମାପ ଏଇଟା ପକଉଛ ସେଟା ସମାନ ହେଇଗଲେ ଜାଣିବ ଏଇଟା ଏଇଟା ଠିକ ରହିଲା କଣ୍ଠଟା ସମାନ ବାହାରେ ସେଟା ସାଧୁର ତା ସାଧୁତ୍ୱ ବା ସାଧୁର ତା ଜୀବନଟା ଦୁଇଟା ଦୁଇଟା ପାଲା ଭଳିଆ ତାର କଣ୍ଠଟା ସବୁବେଳେ ସମାନ ରହିବ କ'ଣ କ'ଣ କ୍ଷମା ତିତିକ୍ଷମ କାରୁଣିକ ଏ ଦୁଇଟା ସବୁବେଳେ ଏଇ ଗୁଣଟାକୁ ଦେଖିବାକୁ ପଡ଼େ ଦୁଇଟା ସମସ୍ତଙ୍କୁ କ୍ଷମା କରିବ ସହିବ କରୁଣା କରିବ ସହିବ କରୁଣା କରିବ ଯଦି ଏଇ ଦୁଇଟା ଗୁଣ ହେଉଛି ଭଗବାନଙ୍କର ପ୍ରଦତ୍ତ ଗୁଣ ତୁମ ଭଜନ ତେଲ ବଢ଼ିବ ତୁମ ସହିବା ଶକ୍ତି ବଢ଼ିବ ଆଉ ଅନ୍ୟକୁ ଦୟା କରିବ ଆଉ ଯେତେ ତୁମର ଭଜନ କମ ରହିଲେ ଏର ଓଲଟା ଦୁଇଟା ଭଜନ ଯିଏ କରୁନି ତାର ଦୁଇଟା ଲକ୍ଷଣ ଓଲଟା ହବ କ'ଣ ହବ ସହିବା ଶକ୍ତି ରହିବନି ସମସ୍ତଙ୍କର ପଛରେ ଲାଗିବ ସମସ୍ତେ ପଛରେ ଲାଗିବ ଆଉ ସେ କାହାକୁ ଛାଡ଼ିବନି ଆଉ ତା ମୁଣ୍ଡ ଦେହ ଢୁକିବ ଆଉ ଇଏ ଭୁଲ କରୁଛି ସିଏ ଭୁଲ କରୁଛି ଏଇଟା ଇଏ କଲା ସିଏ ସିଏ ଗଲା ପାଜିଟା ପାଜି ହବ ସିଏ ଆଉ ତାହେଲେ ସହିବା ଶକ୍ତି ନାହିଁ ସିଏ ସବୁବେଳେ ଏମିତି ଲାଗିବ ସବୁବେଳେ କରୁଣା କ'ଣ କରିବ ସେ କାହା କରୁଣା କରିପାରିବ ଦୟା କରିବ ଦୟା ତା ହୃଦୟରେ ନାହିଁ ଚଣ୍ଡାଳ ନା ଆଉ ସାଧୁରୁ ସାଧୁ ହେଇକି ସେ ଚଣ୍ଡାଳ ଯାହାର ହୃଦୟରେ ଗୋଟେ ଦୟା ନାହିଁ ସେ କ'ଣ ସାଧୁ ହବ ଦୟାଟା କେଉଁ ଗୁଣ ଦୟା ପାଇଁ ଜନନୀ ନୀତିକାର ମାନେ ଦୟାକୁ ଜନନୀ ବୋଲି କହୁଛନ୍ତି ମା ଭଳିଆ ମା ଯେଉଁଠି ରହିଲା ସେଠି କ'ଣ ଛୁଆର କ'ଣ ଚିନ୍ତା ମା ମା ଯଦି ଘରେ ମା ଅଛି ତୋର ସ୍ତ୍ରୀ ନାହିଁ ବାପା ନାହିଁ କିଏ ନାହିଁ କ'ଣ କରିବ ସେ ମା ଯଦି ଘରେ ଅଛି କ'ଣ କରିବ ତୋର କି ଚିନ୍ତା ହବ ଖାଇବା ପିଇବା ଘର ପୋଛିବା ସବୁ କାମ କରିକି ବାସନ କୋସନ ମାଜିକି ସବୁ କରିଦେଇକି ପେଟରୁ କାଟିକି ସେ ଖାଇବାକୁ ଦେଇଦେବ ମା ଦୟା ହେଉଛି ସେ ଏ ଦୟା ଗୁଣଟା କ'ଣ ତୁମର ହବ କି ଦୟାର ବିପରୀତ ଗୁଣ ହେଲା ନିଷ୍ଠୁରତା କ୍ରୁଏଲନେସ୍ ଯୋଉଟା କାଇଣ୍ଡନେସ୍ ଏଇଟା କ୍ରୁଏଲ କ୍ରୁଏଲିଟି ଏ ଯେଉଁ ଦୟା ଗୁଣଟା ଏଇଟା ଡିଭାଇନ୍ ଗୁଣ ନା ଏଗୁଡ଼ା ସବୁ ଆଉ ଆଧ୍ୟାତ୍ମିକ ଗୁଣ ଭକ୍ତିଯୁକ୍ତ ଦୟା ଯେଉଁଟା ଆଉ ଦୟା ତୁମର ନଥିଲା ତୁମର ତୁମ ଅନ୍ୟ ଯେଉଁ ଗୋଟେ ଜୀବ ପ୍ରତି ଦୟା ନାହିଁ ତୁମେ ଚଣ୍ଡାଳ ଆଉ ସାଧୁ ହେଲେ କ'ଣ ହବ ସାଧୁ ଏଇଟାକୁ ମଣିଷ ହେଉ କିଏ ଝିଅ ହବ ଏ କ'ଣ ଓଡ଼ିଆ ଭାଗବତ ସେ ପଢ଼ନ୍ତିନି ସେଇ ଉଦ୍ଧବ ଦୟା ଯାହାର ନାହିଁ ଉଦ୍ଧବ ଚଣ୍ଡାଳୀ ଡିସି ବୁଢ଼ୀ ମା' ମାନେ କହେ କେଉଁଠି ଏକାଦଶ ସ୍କନ୍ଦରେ ଥିବ? ସଂସ୍କୃତ ଶୁକ୍ର ଅନୁବାଦ ଗୋଟେ ଯିଏ ମଣିଷ ହେଇକି ତାର ଦୟା ନାହିଁ, ଏଇଟା ଚଣ୍ଡାଳଟା। ଲୋକ କହନ୍ତି ଗୋଟେ ଚଣ୍ଡାଳ ଭଳିଆ କ'ଣ ତାକୁ ବାଡ଼ଉଛୁ? ଚଣ୍ଡାଳ ମାନଙ୍କର ଗୋଟେ ସ୍ୱଭାବ ନା, ଦୟା ନାହିଁ। ହଁ ହଁ, ଜୀବରେ ଦୟା ଯାହାର ନାହିଁ ଉଦ୍ଧବ ଚଣ୍ଡାଳଟି ସେଇ ଜୀବକୁ ଗୋଟେ ଦୟା ତାର ଆସୁନି ଦେଖିକି। ଆଉ ଗୋଟେ ଜୀବଟା କଷ୍ଟ ପାଉଛି, ତୁମେ ଶତ୍ରୁ ମିତ୍ର ସେ କାହାର ଜୀବଟା ନା, ଗୋଟେ ଭଗବାନଙ୍କର ଅଂଶ ନା। ଅନ୍ୟର ଦୁଃଖଟା ତମ ହୃଦୟକୁ ସ୍ପର୍ଶ କରୁନି ମାନେ ଭଗବାନଙ୍କର ଦୟା ତମ ପାଖରେ ନାହିଁ। ବାସ୍ ପ୍ରଭୁଙ୍କର କୃପା ତୁମ ହୃଦୟକୁ ଆସିଛି ବୋଲି ତୁମେ କେମିତି ଜାଣିବ? ଅନ୍ୟର ଦୁଃଖ ତୁମକୁ ଯେତେ ସ୍ପର୍ଶ କରୁଛି, ଅନ୍ୟର ସୁଖରେ ଯେତେ ତୁମେ ସୁଖୀ ହେଉଛ, ସେତିକି ତୁମକୁ ଭଗବାନଙ୍କର କରୁଣା ମିଳିଛି। ଭଗବାନ କୃପାଟାକୁ ବହୁତ କିଛି ପ୍ରେମ ପ୍ରାପ୍ତି କଥା କାହିଁକି ଚିନ୍ତା କରୁଛ ତୁମେ? ତୁମ ଲେବୁଲଟାକୁ ତୁମେ ଚିନ୍ତା କରିକି ଯାଅ ନା, କର ଶୁଦ୍ଧ ଭକ୍ତି ମୁଁ ପାଇବି। ଆରେ ଶୁଦ୍ଧ ଭକ୍ତି ପାଇବ ଠିକ ଅଛି, ତୁମ ଲକ୍ଷ୍ୟ ଶୁଦ୍ଧ ଭକ୍ତି, କିନ୍ତୁ ତୁମ ସ୍ଥିତିରେ ତୁମେ ଦେଖ ତୁମେ କେଉଁ ସ୍ଥିତିରେ ବର୍ତ୍ତମାନ ରହିଛ, ତୁମେ କ'ଣ କରୁଛ, କେତେ କ'ଣ କରୁଛ, ସେଇଟା ଅଲଗା କଥା, କିନ୍ତୁ ତୁମେ ତୁମ ସ୍ଥିତିରେ ଜାଣିବା ପାଇଁ ଚାହୁଁଛ କି? ଦେଖିଦିଅ ଏଥିରୁ ତୁମ ବିଷୟରେ ତୁମର କେତେ ଚିନ୍ତା ହେଉଛି, ଅନ୍ୟର ସୁଖ ଦୁଃଖ ତୁମକୁ କେତେ ସ୍ପର୍ଶ କରୁଛି। ଅନ୍ୟର ସୁଖ ଦୁଃଖ ବିଷୟରେ ଯେଉଁମାନେ ଅତ୍ୟନ୍ତ ଚିନ୍ତାଶୀଳ, ସବୁବେଳେ ତାଙ୍କୁ ସୁଖୀ କରିବା, ତାଙ୍କର ଅସୁବିଧା ଅସୁବିଧାରେ ତାଙ୍କ ହୃଦୟକୁ ଲାଗୁଛି, ତାର ସାଧୁତ୍ୱ ଆସିଥିଲା ଭଗବାନଙ୍କର କୃପା ବଳରେ। ବ୍ରହ୍ମା ପର୍ଯ୍ୟନ୍ତ ସରି ଇନ୍ଦ୍ର ପର୍ଯ୍ୟନ୍ତ ସବୁ ଜୀବ ଦେଖ ସମୁଦ୍ର ନିଜ ଚିନ୍ତାରେ ରହିଛି, ସବୁ ଜୀବ ନିଜ ଚିନ୍ତାରେ, ଅନ୍ୟ କଥା ଚିନ୍ତା କରିବାକୁ କାହାର ସମୟ ଅଛି? କିଏ ଖାଇଲା କେତେ ନ ଖାଇଲା କେତେ? ଆମେ ଯଦି ଭକ୍ତ ହେଇକି ଆମେ ସେଇଭଳିଆ ଗୋଟେ ପର ବିଷୟ ଜାଣିପାରିବାନି, ସିଏ ଗୋଟେ ଦୁଃଖ ପାଉଛି, ସିଏ ଗୋଟେ କଷ୍ଟ ପାଉଛି, ଆମେ ଯଦି ହୃଦୟକୁ ଜଣଙ୍କ ହୃଦୟକୁ ତୁମର ଏଇଟା ସ୍ପର୍ଶ କରୁନି, ଆମେ କ'ଣ ସାଧୁ ହେବା? ସେଥିପାଇଁ ଏଠି ସିଏ ଲେଖିଲେ ତଡ଼ିତ୍ୱନ୍ତ ମହାମେଘ ଶୋଷନ ଚଣ୍ଡ ଚଣ୍ଡ ଶୋଷଣ ବେପିତମ ପ୍ରାଣୀନମ ଜୀବନ ମିହସ୍ୟ ମମୁଚୁ କରୁଣା ଆଇବା। କହିଲେ ସାଧୁମାନେ ଯେମିତି କରୁଣା କରନ୍ତି କାହାକୁ? ଜୀବମାନଙ୍କୁ ଦର୍ଶନ କରି, ଜୀବମାନେ ବହୁତ ଦୁଃଖ ପାଉଛନ୍ତି, ଜୀବମାନଙ୍କର ଦୁଃଖକୁ ଦର୍ଶନ କରି ସାଧୁମାନଙ୍କର କରୁଣା ଭଳି ଚକ୍ରପଦାଟି ଲେଖିଲେ। ଅତ୍ରୈବ ଜୀବନମ ଜୀବନମ ତୁଲ୍ୟମ ଜଲମ କରୁଣାମ କୃପାବଲୋକମ ଦାତାରମ ଇବ କୃପାଲୋକ ଦାତାରମ ଇବ। ଦାତା ଲୋକ ଯେମିତି ଜୀବନ ଦୁଃଖକୁ ଦେଖିଲା ମାନେ, ସାଧୁ ଯେମିତି ଦେଖିଲା ମାନେ ତାକୁ ସାଙ୍ଗେ ସାଙ୍ଗେ ଜ୍ଞାନ ଦ୍ୱାରା ତାକୁ କ'ଣ କରେ, ତା ଦୁଃଖକୁ ଦୂର କରିବା ପାଇଁ ଚେଷ୍ଟା କରେ। ଧନୀ ଦେଖିଲେ ତାକୁ ଧନ ଦ୍ୱାରା, କ୍ଷେତ୍ର ଦେଖିଲେ ତାକୁ ବଳ ଦ୍ୱାରା, ଶୂଦ୍ର ଦେଖିଲେ ତାକୁ ସେବା ଦ୍ୱାରା ତା ଦୁଃଖକୁ ଦୂର କରେ। ସମସ୍ତଙ୍କ ପାଖରେ ଦୁଃଖ ଦୂର କରିବାର ଶକ୍ତି ରହିଛି, ଆମେ କେବଳ ଗୋଟେ ସ୍ୱାର୍ଥ ମାନେ ସ୍ୱାର୍ଥରେ ହୃଦୟକୁ ରଞ୍ଜିତ କଲେ ଆମେ କେବେ ଭଗବାନଙ୍କୁ ଖୁସି କରିପାରିବେ? ସବୁ ଜୀବ ଭଗବାନଙ୍କର, ସବୁ ଜୀବ ଭଗବାନଙ୍କର, ସବୁ ଜୀବ ଦୁଃଖ ପାଉଛନ୍ତି, ତେଣୁ ତୁମର ଅନ୍ୟ ଜୀବର ଦୁଃଖଟା ତୁମ ହୃଦୟକୁ ଯେତେବେଳେ ସ୍ପର୍ଶ କରୁଛି ସେଇଟା ହେଉଛି ତୁମର ସାଧୁତା, ବା ସେଇଟା ହେଉଛି ଈଶ୍ୱରଙ୍କର କୃପା। ଏଠି ସେ କଥା କହିଲେ, ଜୀବନମ ଜୀବିତମ ଅପି ତପ୍ତ ଜନମ ତପ୍ତ ଜନମ ବିକ୍ଷତମ ତେଜନ୍ତି ରତିଦେବାଦି ଜୀବନମ ବା ସୁମାତ୍ର ଉପ୍ୟାୟକମ ଜଲମ ଅପିତି ଉପମ୍ୟମ ତଦୃଷ୍ଟ୍ୱା ଦୟାଦି ଦାନ ଦୟାଦି ବୀର ଦାନ ଦାନ ବୀରୁ ଦାନ ବୀର ଉପାଦେୟ। ଆଚ୍ଛା, ଯେପରି ଏଇ ଜଗତରେ ଅପ୍ୟାୟନକର ଜୀବନ ସାଧନଭୂତ ପ୍ରଚୁର ଜଳବର୍ଷଣ, ଆଚ୍ଛା ଠିକ୍ ଅଛି, ଯେପରି ରନ୍ଧିଦେବ ପ୍ରଭୃତି ସ୍ୱ ଜୀବନ ଧାୟକ ଜଳ ମାତ୍ର ଦାନ କରିଥିଲେ, ଏଇ ମହାମୁନି ଦଧିଚି ନିମିତ୍ତ ଜୀବନ ପର୍ଯ୍ୟନ୍ତ ପରିତ୍ୟାଗ କରିଥିଲେ, ଏଇ ଉପମା ଦୟାବୀର ଓ ଦାନବୀର ଗଣର ଉପାଦେୟ। ଆଚ୍ଛା, ଏ ଶିକ୍ଷା ଦେଲେ, ପ୍ରଥମ ଯୋଗୀ ପାଇଁ ଶିକ୍ଷା ଦେଲେ ବର୍ଷାରେ ତୁଳୁ ତୁଳୁ ନା କରିକି, ଦ୍ୱିତୀୟ ଶିକ୍ଷା ଦେଲେ ରାଜା ପାଇଁ, ତୃତୀୟ ଶିକ୍ଷା ଦେଲେ ଦାନବୀର ଦୟାବୀର, ଯେଉଁମାନେ ଦୟାବୀର ହେବେ ସେମାନେ ଦାନବୀର ହେବେ, ତାଙ୍କ ପାଇଁ ଏଇଟା ଶିକ୍ଷା। କ'ଣ ଶିକ୍ଷା ଏଠି କହିଲେ ନା, ମେଘଖଣ୍ଡ ବିଦ୍ୟୁତ ରୂପ ତଥ୍ୟ ଦ୍ୱାରା ପ୍ରାଣୀମାନଙ୍କର ଦୁଃଖକୁ ଦେଖିକି କ'ଣ କରୁଛନ୍ତି, ବର୍ଷା ବର୍ଷୁଛନ୍ତି, ସେଭଳି ଦୟା ସାଧୁମାନେ ଠିକ କିପରି ଦୟା କରନ୍ତି ନା, ସାଧୁମାନେ ଜୀବମାନଙ୍କର ଦୁଃଖକୁ ଦେଖି ଯେପରି ତାଙ୍କୁ ଦୟା କରନ୍ତି, ତାର ଗୋଟେ ଉଦାହରଣ ଦେଲେ, ରନ୍ତିଦେବ ଦଧିଚି ଏମାନେ ଜୀବର ଦୁଃଖକୁ ଦେଖିକି ପ୍ରାଣ ପର୍ଯ୍ୟନ୍ତ ଦେଇଦେଇଥିଲେ। ଏଠି ଚକ୍ରପତି ତାଙ୍କ ଟୀକାରେ ଲେଖିଲେ, ପ୍ରାଣୀ ନାମ ଜୀବନମ ହ୍ୟସା, ଯେମିତି ଜଳ ହେଉଛି ଜୀବନ, ଜଳ ବିନା ଗୋଟେ ଜୀବ ତା ଜୀବନ ଜୀବନ ରକ୍ଷା କରିବା ଦୁଷ୍କର, ଠିକ ସେଭଳି ଭଗବାନଙ୍କର କୃପା ବା ସାଧୁମାନଙ୍କର ଦୟାବୀର ଦାନବୀର ମାନଙ୍କର ଦାନ ଗୋଟେ ଜୀବକୁ ତା ସନ୍ତପ୍ତ ପ୍ରାଣୀକୁ ହିଁ କେବଳ ସୁଖ ଦେଇପାରିବ। ଏ ପ୍ରଭୁପାଦ ସେଥିପାଇଁ ବହୁତ ବଡ଼ ତାଙ୍କର ଦୃଷ୍ଟି ଥିଲା ନା, ସେଟା ବୁଝିବା କଷ୍ଟ, ସେଟା ସେଇ ଲେବୁଲକୁ ଜଣେ ନଗଲେ ସେ ବୁଝିପାରିବେନି। ପ୍ରଭୁପାଦ କାହିଁକି ସବୁବେଳେ ପ୍ରଚାର ପାଇଁ କହୁଥିଲେ, ତୁମେ ଜୀବର ସମ୍ବନ୍ଧ ରାତ ନ ଜାଣିପାରି, ତମେ ଆମେ ପ୍ରଚାର କରୁଛେ କେଉଁଥିପାଇଁ, ଆମେ ଯେଉଁ ପ୍ରଚାରଟା କରୁଛେ କେଉଁଥିପାଇଁ କରୁଛେ, ପ୍ରଚାର କଲେ ଲୋକମାନେ ମୋତେ ପ୍ରଶଂସା କରିବେ, ମୋତେ ଜାଣିବେ, ମୋତେ ବଡ଼ ବୋଲି କହିବେ, ମୋତେ ସବୁକିଛି ମିଳିଯିବ, ନା ଗୋଟେ ଜୀବର ଦୁଃଖକୁ ଦୂର କରିବା ପାଇଁ ଆମେ କହୁଛେ। ଆମେ ଗୋଟେ ଜୀବକୁ ଜୀବର ଦୁଃଖଟାକୁ ଆମେ ଜାଣିପାରିଲେଣି, ଆମ ହୃଦୟକୁ ସ୍ପର୍ଶ କଲାଣି, ସେ ଆମକୁ ସମ୍ମାନ ଦେବ, ଆମକୁ ଭଲ ପାଇବ, ଏଥିରେ କିଛି କ୍ଷତି ନାହିଁ, ଆମେ ତାକୁ କରୋନା ବି କରୁଛେ। କିନ୍ତୁ ପ୍ରଭୁପାଦ ସବୁବେଳେ 24 ଘଣ୍ଟା ପ୍ରଚାର ପ୍ରଚାର ପ୍ରଚାର, ଯାହା ପ୍ରଚାର କର ଯାହା ପ୍ରଚାର କର, ତାଙ୍କ ଲେବୁଲର କଥା, କାହିଁକି ସେ ଦେଖୁଥିଲେ ପ୍ରତ୍ୟେକ ଜୀବ ଦୁଃଖରେ ଅଛନ୍ତି। ଆମେ ଯାହାକୁ ପ୍ରଚାର କରି ସେ ଆମ କଥା ମାନିଲାନି, ତାକୁ ତାକୁ ତାପରେ ତୁମେ ପ୍ରଚାର କରି ଦେଖେ ଗଲେ ଦେଖା, ସେ ତୁମ ବିଷୟରେ କହିଦେଲା, ଯାହାକୁ ତୁମେ ଭକ୍ତ କରୁଛ ସେ ତୁମ ବିଷୟରେ କହିଦେଲା, ତାପରେ ତୁ ତାକୁ କହିବ ମୁଁ ତାକୁ ପ୍ରିଚିଂ କରିବି ବୋଲି, ଆଉ ମୋ କଥାଟା ମାନୁନି ଏଇଟା ଛାଡ଼ା, ଆମେ ଯିବୁ ଦେଖିପାରୁଛି କି, ସିଏ ଏତେ ବଡ଼ ସାଧୁ ଥିଲେ, ସେଥିପାଇଁ ସବୁବେଳେ ପ୍ରଚାର ଯାଅ ପ୍ରଚାର କର ଯାଅ ଯାହା ପ୍ରଚାର କର, ସେ ଜୀବର ଦୁଃଖଟାକୁ ଦେଖିପାରୁଥିଲୁ ନା, ଆମେ ତ ଆମ ଦୁଃଖକୁ ଦେଖିପାରୁନି, ଜୀବ ଦୁଃଖକୁ କ'ଣ ଦେଖିବା। ହେଲେ ପ୍ରଚାରଟା ଯେଉଁ ବହୁତ ବଡ଼ କାର୍ଯ୍ୟ, ବହୁତ ବଡ଼ ଜନମଙ୍ଗଳ କାର୍ଯ୍ୟ, କିନ୍ତୁ ସମ୍ବନ୍ଧଟା କୃଷ୍ଣ ସମ୍ବନ୍ଧରେ ପ୍ରଚାର କରିବା ଦରକାର। ତୋର ସମ୍ବନ୍ଧ ଜ୍ଞାନ ଆସିନି ତୁମେ ପ୍ରଚାର କରିବ ମାନେ, ତୁମେ ସାଧୁଗୁରୁଙ୍କ ଆନୁଗତ୍ୟରେ ପ୍ରଚାର କଲେ କେବଳ ତାଙ୍କର ବୁଦ୍ଧି ତାଙ୍କର ଜ୍ଞାନ ତାଙ୍କର ବଳ ଦ୍ୱାରା ତୁମେ ଯାଇପାରିବ କି ଯାଇପାରିବ, ଯଦି ନିଜର କିଛି କିଛି ଜିନିଷ ଖର୍ଚ୍ଚ କଲେ ସେଇଟା ସବୁ ଅନର୍ଥ ଚାଲିଆସିବ। ତୁମେ କ'ଣ କରିବ, ସେଇଟା ଯାହା ତୁମେ ପାଇଲ, ଧନ ପାଇଲ, ଅନୁଗାମୀ ପାଇଲ, ସବୁ ଗୋଟେ କାହାର ମନେ କରିବ, ମୁଁ ପ୍ରଚାର କରୁଛି ଆଉ, ସେ ତୁମ ଶିକ୍ଷାଗୁରୁ ଡାକିଦେବେ ଆଉ, ମୋର ଆଜ୍ଞା ଶିକ୍ଷାଗୁରୁ ସିଏ, ଆଉ ତୁମର ଶିକ୍ଷା କ'ଣ ଥାଉ ନଥାଉ ତୁମକୁ କହିଦେବି ଶିକ୍ଷାଗୁରୁ, ତୁମେ ସେଠି କ'ଣ କହିବ, ଦେଖ ମୋତେ ଏତେ ଲୋକ କହିଲେ ମୁଁ ଶିକ୍ଷାଗୁରୁ, ଏଇ ମୁଁ ତ ମନା କରୁଛି ସେଠି ଯିବୁନୁ, ତୁମେ କ'ଣ ହେଇଗଲ, ତୁମେ ବର୍ତ୍ତମାନ ଗୁରୁର ଅଭିନୟ କଲ, ଗୋଟେ ଗୁରୁ ହେଇଗଲ ନା, ତୁମେ ପଚାଶଲା ତୁ ସେଠି ଯିବୁନୁ, ଦୟା କରିବି ମୁଁ ଯାହାକୁ ତୁ ସେ କଥା ମାନିବୁ, ଆମର ଅନର୍ଥ ଅଛି, ଆମେ କ'ଣ କୃଷ୍ଣ ସମ୍ବନ୍ଧରେ ଆଉ କରିପାରିଲି, ପ୍ରଚାରଟା ଗୋଟେ ବହୁତ ବଡ଼ ଜନମଙ୍ଗଳ କାର୍ଯ୍ୟ, କିନ୍ତୁ ଯେପର୍ଯ୍ୟନ୍ତ ଆମେ ନିଜ ସ୍ଥିତିଟାକୁ ଆମେ ଠିକ୍ ନ କରିପାରିବା, ଆମେ କ'ଣ କରିଦେବା, ଏଥର ଅନର୍ଥରେ ବସିଯିବା, ଅନର୍ଥରେ ବସିଯିବା, କାହିଁକି ତୁମର ମନରେ ସବୁବେଳେ କ'ଣ ରହିବ, ସବୁବେଳେ ପ୍ରଚାର ଯିଏ କଲା ତା ମନରେ ସବୁବେଳେ ଗୁରୁ ଭାବ ରହିବ। ପ୍ରଚାର ମାନେ କ'ଣ, ଖାଲି ଇନ୍ଷ୍ଟ୍ରକ୍ସନ୍ ଦେବ ନା, ଆଉ ଉପଦେଶଟା ଦେବ ନା, ଆଉ ଏଇଟା କର, ଶୁଣମାଳ ଜପ କର, ଏଇଟା କର, ଦରକାର ଏଇଟା କଲେ ଭଲ, ଏଇଟା ଭଲ, ଖାଲି ଉପଦେଶ, ଖାଲି ଉପଦେଶ, ଏଇଟା ଭଲ ଯିବ ପାଇଁ ଭଲ, କିନ୍ତୁ ଯିଏ ପ୍ରଚାର କରୁଛି ତାର ମନୋଭାବ କ'ଣ ହେବା ଦରକାର, ମୁଁ ଏଇଟା କିଛି କରୁନାହିଁ, ମୁଁ କେବଳ ଏମିତି ଚୈତନ୍ୟ ମହାପ୍ରଭୁ କହିଲେ କାହାକୁ, ଶୁଣ ଶୁଣ ନିତ୍ୟାନନ୍ଦ ଶୁଣ ହରିଦାସ, ତାପରେ ଆମର ଆଜ୍ଞା, ଆମର ଆଜ୍ଞା ସର୍ବତ୍ର କର ପ୍ରକାଶ, ନିତ୍ୟାନନ୍ଦ ପ୍ରଭୁ ହରିଦାସ ପ୍ରଭୁ ଯେଉଁ ଯାଉଥିଲେ ସେ କାହା ଆଜ୍ଞାରେ ଯାଉଥିଲେ, ବଲକୃଷ୍ଣ ଭଜକୃଷ୍ଣ କରକୃଷ୍ଣ ଶିଖେ, ଏଇଟା ଚୈତନ୍ୟ ପ୍ରଭୁ ମହାପ୍ରଭୁ ମୋତେ କହିଛ ତୁମେ ଏଇଟା କର। ଆମର ପ୍ରଚାର ଭାବଟା ଏହାର ଦରକାର, ପ୍ରଚାର ନ କଲେ ଜନମଙ୍ଗଳ, ଆମକୁ ତ କିଏ ପ୍ରଚାର କରିଥିଲେ ଆମେ ଭକ୍ତ ହେଲେ ନା, ଆଜି ତୁମେ ଯେଉଁ ଭକ୍ତ ତୁମେ କିଏ ଗୋଟେ କହି ବହି ଖଣ୍ଡେ ଦେଇଥିଲା ବୋଲି ତ, ଗ୍ରନ୍ଥ ଖଣ୍ଡେ ଦେଇଥିଲା ବୋଲି ତ ଭକ୍ତ ହେଇଛ, କିନ୍ତୁ ତାର ଯେଉଁ ବ୍ୟାକଗ୍ରାଉଣ୍ଡଟା ରହିଲା, ତାର ଯେଉଁ ସ୍ଥିତିଟା ରହିଲା, ଜଣେ ଏଇ ଆଜ୍ଞା ସେଥିରେ ବାହାରକୁ ଯିବ, ମୁଁ କାହାର ଆଜ୍ଞାର କାମ କରୁଛି, ଏଇଟା ମୋର କିଛି ଏଠି ନାହିଁ, ମୁଁ ଆଜ୍ଞାଟା ଦେବା ଲୋକର ତାର କ'ଣ ଅଛି, ଗୋଟେ ଅର୍ଡ଼ର କ୍ୟାରିୟର୍ଟା ସିଏ, ଆଉ କିନ୍ତୁ ତୁମେ ସେ ଅର୍ଡ଼ର କ୍ୟାରିୟର୍ ପୋଜିସନ୍ଟା ଗୋଟିଏ ନିଜ ଆଡ଼କୁ ନେଇଗଲ, ସବୁ ଅନର୍ଥ ଚାଲିଲା, ଧନ ପଡ଼ିବ, ଅନୁଗାମୀ ପଡ଼ିବ, ଲୋକ ସବୁବେଳେ ତୁମକୁ ପଚାରିବେ, ତୁମର ଗୋଟେ ଅଭିମାନ ଚାଲିଆସିବ, ମୋର ଏତେ ଭଲ ରହୁଛନ୍ତି, ମୋତେ ଏତେ ଲୋକ କଥା କହୁଛନ୍ତି, ମୁଁ କଲା ତୁମ ଅନର୍ଥ ଫସିଗଲା, ଆଉ ଏଇଟା ଜୀବ ସମ୍ବନ୍ଧରେ, ଜୀବ କୃଷ୍ଣ ସମ୍ବନ୍ଧରେ ଆମେ ଗୋଟେ ଜୀବକୁ ଯୋଡ଼ିବା ପାଇଁ ଚାହୁଁଛେ, ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରିବା ଦରକାର ଅନ୍ୟ କେମିତି ସାହାଯ୍ୟ କରିବା। ଆଉ ତା ଭିତରେ ଯେ ବେଷ୍ଟ ଭାୟା ମିଡ଼ିଆ ଯାହା କୁହନ୍ତି, ଗୋଟେ ଜୀବକୁ ଭଗବାନ ପାଖରେ ଯୋଡ଼ିବା ପାଇଁ ହେଉଛି ବୁକ୍ସ, ଏଇଟା ଭକ୍ତିଚରଣ ଠାକୁର ସବୁବେଳେ କହିଥିଲେ ପ୍ରଭୁପାଦ, ପ୍ରଭୁପାଦ ସେଥିପାଇଁ କହୁଛନ୍ତି ଏଇ ଯେଉଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ହେଉଛି ଆମର ଫ୍ୟାମିଲି ବିଜନେସ୍, ଆମର କୌଳିକ ବୃତ୍ତି, ଆଉ ପ୍ରଭୁପାଦ କହୁଛନ୍ତି ତୁମେ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବ, ତୁମର ମନ୍ଦିର କେବେ ଅଭାବ ରହିବନି। ଆଉ ତୁମେ ଜୀବନ ସବୁକିଛି ଶିକ୍ଷା କରିପାରିବ କେବଳ ସେ ଗ୍ରନ୍ଥ ବିତରଣରୁ। ପ୍ରଭୁପାଦରେ କହିଛନ୍ତି କାହିଁକି ଏଇଟା ତାଙ୍କ ଗୁରୁଙ୍କର ଆଦେଶ କହିଥିଲେ ଭକ୍ତିବେଦାନ୍ତ ଯଦି ତୁମେ କେବେ ଅର୍ଥ ତୁମକୁ ମିଳିବ ତାର ବହି ପ୍ରିଣ୍ଟ କରିବ ଗ୍ରନ୍ଥ ବିତରଣ କରିବ। ଇସ୍କନ ବହୁତ ବଡ଼ କାର୍ଯ୍ୟ, କାରଣ ଆମେ ପ୍ରଚାର କରିବା ଦ୍ୱାରା ଆମେ ଆଜି ରହିପାରନ୍ତି। ଆମେ ଦେଖୁଛେ ଇସ୍କନ ମୁଭମେଣ୍ଟର ହଜାର ହଜାର ଲୋକ, ହଜାର ହଜାର ଭକ୍ତ ପ୍ରଚାର କରିଥିଲେ, ସେମାନେ ନାହାନ୍ତି। ସେ ବ୍ୟକ୍ତିଟି କାହାକୁ ଅନୁସରଣ କରିବ ବର୍ତ୍ତମାନ? କିନ୍ତୁ ଯଦି ପ୍ରଭୁଙ୍କର ଖଣ୍ଡେ ଗ୍ରନ୍ଥ ଥିବ, ସେ ଗ୍ରନ୍ଥ ପଢ଼ିକି ଭକ୍ତ ହେଇଥିବ, ଯେଉଁମାନେ ଗ୍ରନ୍ଥ ପଢ଼ିକି ଭକ୍ତ ହେଇଛି ସେମାନେ ଇସ୍କନ ଛାଡ଼ିନାହାନ୍ତି। ଦେଖ ତୁମେ, ଯେଉଁମାନେ ସବୁ ଗ୍ରନ୍ଥ ପଢ଼ିକି ଆସିଛନ୍ତି ସେମାନେ ପ୍ରାୟ 90%ରୁ ଅଧିକା ଲୋକ ଭକ୍ତ ଥିବେ। କିଏ ଆକ୍ସିଡେଣ୍ଟରେ କେମିତି ଯାଇଥିବ ସବୁ, କାରଣ ତାଙ୍କର ପୂର୍ବ ସ୍ୱୀକୃତି ବଳରେ ପୁରା ଡାଇରେକ୍ଟ ଗ୍ରନ୍ଥ ପଢ଼ିକି ସବୁ ଆସିଲେ। ତେଣୁ ତାଙ୍କ ଭରସା କାହା ଉପରେ ରହିଲା? ସେ ଯେତେବେଳେ ବିଶ୍ୱାସ କରି ପ୍ରଥମେ ଆସିଲେ କାହା ଉପରେ ଭରସା କରିକି ଆସିଲେ? ଦୁଇ ଜଣଙ୍କୁ, ସାଧୁଙ୍କୁ ଗୀତା କହୁଛନ୍ତି ଆଉ ପ୍ରଭୁପାଦ କହିଛନ୍ତି, ବାସ୍ ତାଙ୍କୁ ବିଶ୍ୱାସଟା ପରମାତ୍ମା ଦେଲେ। ତେଣୁ ଆମେ ଯେଉଁ ପ୍ରିଚିଂ କରୁଛେ ଆମର କାମ ଦୁଇଟା, ଆମ ପ୍ରିଚିଂଟା ଯଦି ଦୁଇ ଆଡ଼କୁ ନଗଲା, ଏଇ ଦୁଇଟା ଜିନିଷକୁ ନଗଲା, ଦିନେ ଆମେ ଫେଲ୍ ହେବା ଆଉ ଆମେ ଯାଉ ପ୍ରିଚିଂ କଲେ ସେ ବି ଫେଲ୍ ହେଇଯିବ। କ'ଣ ଆମର ଆମର ଯେଉଁ ପ୍ରଚାରର ମୁଖ୍ୟ ଉଦ୍ଦେଶ୍ୟ ରହିବା ଦରକାର, ତାର ବିଶ୍ୱାସ, ଜଣେ ଶୁଦ୍ଧ ଭକ୍ତ ପ୍ରତି ଆସୁ ଆଉ ଶାସ୍ତ୍ର ପ୍ରତି ଆସୁ। ତେଣୁ କାଲି କ'ଣ ମୋର ବି ଅବସ୍ଥା ହବ ମୁଁ ବି କହିପାରିବିନି। ଆମ ପ୍ରଚାର ଉଦ୍ଦେଶ୍ୟ ଏଇଟା, ଆମେ ଯେଉଁ ପ୍ରଚାର କରୁଛୁ ଗୋଟେ ଯିବୁକୁ, ତାକୁ କ'ଣ ଦେବା ଦରକାର? ଦୁଇ ଜଣଙ୍କ ଉପରେ ବିଶ୍ୱାସ ଦେବା ଦରକାର। ପ୍ରଚାର କରେ, ଏଇଟା ହେଉଛି ତାର ସିଦ୍ଧାନ୍ତ ଯେଉଁ ସ୍ଥାପନ କରେ।